नमः हरि हरे। हरे कृष्ण 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 हरे हरे, हरे राम 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 हरे हरे। जय जय प्रभुपाद। जय जय गुरुदेव 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 गुरुदेव। गीताय गौर हरि वो हरि वो हरि वो हरि वो। జయ భువనమంగళం హరినామ సంకీర్తనకి జగం విష్ణుపాద పరమహంస పరిభ్రాజకచర్య శ్రీ శ్రీమద్గౌరవింద గోస్వామి గురు మహారాజ్కి జగం విష్ణుపాద పరమహంస పరిభ్రాజకచర్య అష్టోత్తర సుత్ర శ్రీమద్ అభయచరణమింద భక్తి వేదాంత స్వామి శ్రీల ప్రభుపాజీ మహారాజ్కి జగద్గురు శ్రీల భక్తి సిద్ధాంత సరస్వతి ఠాకూర్ ప్రభుపాజీ మహారాజ్కి జయ అనంత కోటి వైష్ణవ బృందకి జయ శ్రీ భక్తి వినోద్ ఠాకూర్కి జయ శ్రీ శ్రీ నామాచార్య హరిదాస్ ఠాకూర్కి జయ ప్రేమ సహ శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివాసది శ్రీ గౌరవభక్త బృందకి జయ శ్రీ శ్రీ గౌరనితాయ శ్రీ శ్రీకృష్ణ బలరామ శ్రీ శ్రీ జగన్నాథ బలదేవ సుద్రా మహారాణికి జయ శ్రీ శ్రీ గౌర రాధాగోపినాథ్జీకి జయ అనంతకుటి వైష్ణవ బృందకి సంవేద్ గౌరవభక్త బృందకి జయ శ్రీ శ్రీ చైతన్య శిఖ్యాష్టకంకి నితాయ గౌర్ ప్రేమానందే హరి హరి బోల్. ఓం అజ్ఞానం తిమిరాంధస్య జ్ఞానంజన శలాకయా చక్షురుమిళితం జేన తస్మై శ్రీ గురవే నమ. శ్రీ చైతన్య మనోహిష్టం స్థాపితం జేన భూతలే స్వయం రూప కదామహం దదాతి స పదాంతికం. వందేహం శ్రీగురు శ్రీయుతపదకమలం శ్రీగరున్ వైష్ణవాంశ శ్రీరూపం సగ్రజాతం సహగణరఘునాథానితం తం సజీవం సాద్వైతం సావధూతం పరిజనసహితం కృష్ణచైతన్యదేవం శ్రీరాధాకృష్ణపాదం సహగణలలితాశ్రీవిశాఖానితం స. నమో విష్ణుపదాయ కృష్ణప్రేష్టాయ భూతలే శ్రీమతే భక్తివేదాంత స్వామినితి నామినే. నమస్తే సరస్వతీదేవే గౌరవాణీ ప్రచారిణీ నిర్విశేషశూన్యవాదీ పాశ్చాత్యదేశతారిణీ. హే కృష్ణ కరుణాసింధో దీనబంధో జగత్పతే గోపేశ గోపికాకంత రాధకంత నమస్తుతే. తప్త కంచన గౌరంగీ రాధే వృందావనేశ్వరీ మృషభానుసుతే దేవీ ప్రణమామి హరిప్రియే. వంశాకల్పతరుభ్యశ్చ కృపా సింధుభ్యైవ చ పతితానం పావనేభ్యో వైష్ణవేభ్యో నమః నమః. నమ మహాపదన్యాయ కృష్ణ ప్రేమ ప్రదాయతే కృష్ణాయ కృష్ణ చైతన్య నామ్నే గౌరత్ప్రీషే నమ. జయ శ్రీకృష్ణ చైతన్య ప్రభో నిత్యానంద శ్రీ అద్వైత గదాధర శివాసాది గౌరభక్తవృంద. హరే కృష్ణ 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 హరి హరే, హరి రామ 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 హరి హరి. ఆజానులంబిత భుజౌ కనకావదాతౌ సంకీర్తనే గోపితరౌ కమలాయతాఖ్యౌ విశ్వంభరౌ ద్విజభరౌ యుగధర్మపాలౌ వందే జగత్ ప్రియకరౌ కరుణావతారౌ వందే జగత్ ప్రియకరౌ కరుణావతారౌ వందే జగత్ ప్రియకరౌ కరుణావతారౌ. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. హరే కృష్ణ. సర్వప్రథమ పరమార్థ గురుదేవ్ శ్రీ శ్రీ రాధాగోవిందాస్ గోస్వామి గురు మహారాజంకర అభయ చరణ కుమార్తె అనంత కోటి దండవత్ ప్రణామ పూర్వక నిజకు సమర్పిత కరి కృపా భిక్షా కరి శ్రీ శ్రీమద్ గౌరవగోవింద గోస్వామి గురు మహారాజ తథా శ్రీల ప్రభుపాద మహారాజ ఏం విశేష కరి సచ్చిదానంద శ్రీ శ్రీ భక్తివినోద్ ఠాకూర్ తథా సమస్త సాధు గురు వైష్ణవ ఆచార్యంకర చరణ కుమార్తె అనంత కోటి దండవత్ ప్రణామ పూర్వక నిజకు సమర్పిత కరి కృపా భిక్షా కరి ప్రభు శ్రీ శ్రీ గౌర్నితాయి శ్రీ శ్రీ కృష్ణ బలరామ శ్రీ శ్రీ జగన్నాథ బలదేవ సుద్రా మహారాణి శ్రీ శ్రీ గౌరాధా గోపీనాథజీవంకర మహత్కృపకు ఆశీదై ఉపస్థిత సమస్త సతా వైష్ణవ భక్తమానంకర చరణ కమల తోడ ప్రణతి నివేదన పూర్వక ఏం జీవ భక్తమే ఆన్లైన్ శ్రవణ కరుచి సమస్త భక్తమానంకర పదపద్మ తోడ దండవత్ ప్రణామ పూర్వక కృపా భిక్షా కరి శ్రీ శ్రీమంత చైతన్య మహాప్రభుంకర శిక్షాష్టకం విషయరే ఆమె ఆలోచన కరియాపై ପ୍ରୟାସୀ ହେଇଛେ ତେବେ ସବୁ ବୈଷ୍ଣବ ଭକ୍ତମାନଙ୍କର କୃପାରୁ ଯାହା କିଛି ଆମେ ଆଲୋଚନା କରିବା ପାଇଁ ସମର୍ଥ ହେଇପାରୁଛେ ନଚେତ୍ ମହାପ୍ରଭୁଙ୍କର ଶିକ୍ଷା ଗତକାଲି ଆମେ ସେକଥା ଶ୍ରବଣ କରୁଥିଲେ ଶିକ୍ଷକ ହେଉଛନ୍ତି କେବଳ ମହାପ୍ରଭୁ ଭଗବାନ ହିଁ ଶିକ୍ଷକ ଉପଯୁକ୍ତ ଶିକ୍ଷା ଦେଇପାରିବେ କେବଳ ଭଗବାନ ଆମେ ଯାହା ଆଲୋଚନା କରୁଛେ ସେ ଶିକ୍ଷାକୁ ଏଠି ଆମେ କେହି ଶିକ୍ଷକ ନୁହଁ ଶିକ୍ଷକ ହେଉଛନ୍ତି ଭଗବାନ ସେଥିପାଇଁ କୁହାଯାଇଛି ନା କଳି ଯୁଗେ ସାଧୁଗୁରୁ ଦୁଷ୍କର ଜାନିଆ ସାଧୁଗୁରୁ ରୂପେ କୃଷ୍ଣ ଆଇଲା ନଦିଆ କଳିଯୁଗରେ ସାଧୁଗୁରୁ ଦୁଷ୍କର ଭାବି ଜାଣିକି ଭଗବାନ ସ୍ୱୟଂ ଗୁରୁ ରୂପେ ଆସିଲେ ଯେମିତି କୁହାଯାଇଛନ୍ତି କୃଷ୍ଣ ବନ୍ଦେ ଜଗତଗୁରୁ ଜଗତଗୁରୁ ପ୍ରକୃତରେ ଭଗବାନ ଶ୍ରୀକୃଷ୍ଣ ତେଣୁ ପ୍ରକୃତ ଶିକ୍ଷା କେବଳ ଦେଇପାରିବେ ଭଗବାନ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ହିଁ ସ୍ୱୟଂ ଶିକ୍ଷା ଦିଅନ୍ତି ଦେଖନ୍ତୁ ଯେତେ ଶାସ୍ତ୍ର ସବୁ ଅଛନ୍ତି ଏବଂ ଶାସ୍ତ୍ର ଯେତେ ସବୁ ଶିକ୍ଷା ଦେଇଛନ୍ତି ଭଗବାନ ଦେଇଛନ୍ତି ନା ପ୍ରଶ୍ନ ଅଛି ଆମେ ବହୁ ଜାଗାରେ ତ ଭଗବାନଙ୍କର ଭକ୍ତମାନଙ୍କର ଶିକ୍ଷା ବି ପାଉଛୁ ଯେମିତି ନାରଦ ମୁନିଙ୍କ ଶିକ୍ଷା ଅଛି ଆଜି ମୁଁ ପଢ଼ୁଥିଲି ଗୋଟେ ଶାସ୍ତ୍ର ସେଇଟା ସନକ ମୁନିଙ୍କର ଶିକ୍ଷା ଅଛି ଆସିବ ଆମର ପ୍ରସଙ୍ଗରେ ଆସିବ ସେ ବିଷୟ ସେ ପ୍ରସଙ୍ଗରେ ଆସିବ ଏଇ ପ୍ରସଙ୍ଗରେ ଅଛି ସନକ କେତେ ସୁନ୍ଦର କଥା କହିଛନ୍ତି ଗୋଟେ ବୃହତ୍ ନାରଦ ପୁରାଣରେ ସେ ବିଷୟ ଆଜି ପଢ଼ୁଥିଲି ତାହେଲେ ବହୁତ ଜାଗାରେ ଦେଖାଯାଏ ସାଧୁସନ୍ଥମାନେ ବି ଶିକ୍ଷା ଦେଇଛନ୍ତି କିନ୍ତୁ ପ୍ରଥମ ଶିକ୍ଷକ ତ ରହିଲେ ଭଗବାନ ଭଗବାନ ହିଁ ପ୍ରଥମ ଶିକ୍ଷକ ସେଥିପାଇଁ କୁହାଯାଇଛି ଭଗବାନ ହେଉଛନ୍ତି କ'ଣ ଆଦି ଗୁରୁ ସେ ଆଦି ସେଥିପାଇଁ ଆମର କୁହାଯାଉଛି ନା ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିର ଆଦି ଗୋବିନ୍ଦ ଆଦି ଗୋବିନ୍ଦ ଆଦି ଗୋବିନ୍ଦ ସିଏ ଆଦି ପୁରୁଷ ସିଏ ଆଦି ଗୁରୁ ସିଏ ଆଦି ଦେବ ସିଏ ସବୁ ଆଦି ସବୁଠୁ ପ୍ରଥମ ଅଗ୍ରଗଣ୍ୟ ଯଦି କିଏ ଥାନ୍ତି ତାହେଲେ ଭଗବାନ ତେଣୁ ଶିକ୍ଷା ଦେବା ପାଇଁ ଉପଯୁକ୍ତ ଶିକ୍ଷକ ଯଦି କିଏ ଥାନ୍ତି ତାହେଲେ ଭଗବାନ କାରଣ ଭଗବାନ ହିଁ ଶିକ୍ଷା ଦେଇଛନ୍ତି ଯେତେ ବୈଦିକ ଶାସ୍ତ୍ର ଶିକ୍ଷା ଭଗବାନଙ୍କଠୁ ହିଁ ଆସିଛି ବା ଭଗବାନଙ୍କ ଦ୍ୱାରା ଦିଆଯାଇଛି କିମ୍ବା ଯଦି କୌଣସି ଜାଗାରେ ଆମେ ଦେଖୁଛେ ବିଭିନ୍ନ ସାଧୁ ସନ୍ଥ ଆଚାର୍ଯ୍ୟ ଯେମିତି ମୁନି ଋଷି ଏମାନେ ବି ଶିକ୍ଷା ଦେଇଛନ୍ତି ଏମାନଙ୍କର ମତ ବି ଆମେ ବହୁତ ଜାଗାରୁ ପ୍ରାପ୍ତ ହେଉଛେ ତ କଥାକଲେ ଆମେ ସେକଥା ହିଁ ଶୁଣିଥିଲେ ନା ଯେମିତି ଶିକ୍ଷକ ଦେଖନ୍ତି କିଏ ଉପଯୁକ୍ତ ତା ମାଧ୍ୟମରେ ପୁଣି ଶିକ୍ଷାଟା ଦିଅନ୍ତି ଠିକ୍ ସେଭଳି ତେଣୁ ଯେଉଁମାନେ ଆସିକି ଜଗତକୁ ଶିକ୍ଷା ଦେଇଛନ୍ତି ସେମାନେ ସାଧାରଣ ନୁହନ୍ତି, ସେମାନେ ଭଗବାନଙ୍କ ନିଜ ଲୋକ, ତେଣୁ ସେମାନେ ଭଗବାନ ପାଖରେ ସେଭଳି ସମର୍ପିତ, ତେଣୁ ସେମାନେ ସେ ଶିକ୍ଷା ଦେଇପାରିଛନ୍ତି ବା ଭଗବାନ ସେମାନଙ୍କ ଦ୍ୱାରା ପୁଣି ଆମକୁ ସେ ଶିକ୍ଷା ଦେଇଛନ୍ତି। ତେବେ ଇଏ ଯେଉଁ ଶିକ୍ଷା ଆମେ ପ୍ରାପ୍ତ ହେଉଛେ ଶିକ୍ଷାଷ୍ଟକମ୍, ଇଏ ସ୍ୱୟଂ ଭଗବାନ ଦେଇଛନ୍ତି ଶିକ୍ଷା, ଚୈତନ୍ୟ ଭାବରୁ ସ୍ୱୟଂ ଦେଇଛନ୍ତି। ଏବଂ ଶିକ୍ଷା ଦେଲା ପରେ କେହି ଚୈତନ୍ୟ ମହାପ୍ରଭୁଙ୍କ ଜୀବନକୁ ଯେତେବେଳେ ଅନୁଧ୍ୟାନ କରିବେ ବୁଝିପାରିବେ, ମହାପ୍ରଭୁ ଯିଏ କହୁଛନ୍ତି ତୃଣାଦପେ ସୁନିଶନ ତରରିବ ସହିଷ୍ଣୁନା ଅମାନିନା ମାନଦିନ କୀର୍ତ୍ତନୀୟ ସଦାହରି, ଯିଏ କହୁଛନ୍ତି ସିଏ କ'ଣ ଆଚରଣ ନ କରି କହୁଛନ୍ତି? ଆମେ ଏଭଳି ଜଡ଼ ସ୍ୱର ଧରି ଆମ ପାଖରେ ଏଇଟା ବ୍ୟତିକ୍ରମ ହେଇପାରେ। ଆମ ପାଖରେ ବ୍ୟତିକ୍ରମ କ'ଣ? ଆମେ ଆଚରଣଶୀଳ ନୁହଁ, କିନ୍ତୁ ଆମେ ଶିକ୍ଷା ଦେଉଛେ, ଇଏ ହେଉଛି ଆମର ଆମ ସ୍ଥିତି। ଏଇଟା ଭଗବାନ ସେୟା ନୁହଁ, ଶୁଦ୍ଧ ସାଧୁମାନେ ସେୟା ନୁହଁ। ଶୁଦ୍ଧ ସାଧୁମାନେ ଶିକ୍ଷା ଦିଅନ୍ତି ଏବଂ ଆଚରଣ କରିକି ଶିକ୍ଷା ଦିଅନ୍ତି, କିନ୍ତୁ ଆମେ ଆମେ ଆଚରଣଶୀଳ ନୁହଁ, ଖାଲି ଶିକ୍ଷା ଦେଉଛେ। ମହାପ୍ରଭୁ ଯେତେବେଳେ ଶିକ୍ଷା ଦେଇଛନ୍ତି, ଏ ତୃଣାଦପି ସୁନିଶ୍ଚନ ଭାବ ଯେତେବେଳେ ଶିକ୍ଷା ଦେଇଛନ୍ତି, ମହାପ୍ରଭୁ ଏଇ ଭାବରେ କେତେ ଆବିଷ୍ଟ ଥିବେ ବିଚାର କରାଯାଉ। ମହାପ୍ରଭୁ ଏ ଭାବରେ ପୁରା ବୁଡ଼ିକି ଥିଲେ, ମହାପ୍ରଭୁ କେବେ ନିଜକୁ ବଡ଼ ବୋଲି ବିଚାର କରିନାହାନ୍ତି, ଦେଖୁନାହାନ୍ତି। ମହାପ୍ରଭୁଙ୍କ ଯେତେ ଲୀଳା ଦେଖନ୍ତୁ, ସେଦିନ ଆମେ ଶୁଣୁଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କଠୁ ସେ ବସି ପ୍ରବଚନ ଶୁଣୁଛନ୍ତି। ମହାପ୍ରଭୁ କ'ଣ ଜାଣିନାହାନ୍ତି? ଯିଏ ଜଗତଗୁରୁ, ଯିଏ ସମସ୍ତ ବିଦ୍ୱାନମାନଙ୍କ କ'ଣ ପାଖରେ ଯେତିକି ବୁଦ୍ଧି ଅଛି ସେ ସବୁ ବୁଦ୍ଧି ହେଉଛି କ'ଣ? ଭଗବାନଙ୍କର ବୁଦ୍ଧିର ଗୋଟେ କ'ଣ ଗୋଟେ ଅଂଶ ବି ନୁହଁ, ମାନେ ସେ ଅଂଶର କେତେ ଭାଗ ବିଚାର କରାଯାଇପାରିବନି, ଆମେ ଆମ ବୁଦ୍ଧିରେ ବିଚାର କରିପାରିବାନି, କାରଣ ଯିଏ ହେଉଛନ୍ତି ଜ୍ଞାନର ଭଣ୍ଡାର। ସିଏ କ'ଣ ଜାଣିନାହାନ୍ତି? ସିଏ କାହିଁକି ସାର୍ବଭୌମଟାଚାର୍ଯ୍ୟ ଯେଉଁଠୁ ବସିକି ଶୁଣିଲେ? ଦେଖନ୍ତୁ, କହିବା ତାତ୍ପର୍ଯ୍ୟ ମହାପ୍ରଭୁ କିଭଳି ଆଚରଣ କରି ଦେଖାଇଛନ୍ତି। ଯାଇଥିଲେ ଯେଉଁ ପ୍ରକାଶାନନ୍ଦ ସରସ୍ୱତୀଙ୍କ ପାଖକୁ, ଦେଖନ୍ତୁ ଯେଉଁଠିକି ଯେଉଁଠି ଯାଇଛନ୍ତି ମହାପ୍ରଭୁ, ଯୁଆଡ଼େ ଯୁଆଡ଼େ ପ୍ରଚାର କ୍ଷେତ୍ରରେ ମହାପ୍ରଭୁ ଯେତେ ଜାଗାକୁ ଯାଇଛନ୍ତି, ତାଙ୍କର ଦୈନ୍ୟ ସ୍ୱଭାବ ଅଛି। ସେ କେଉଁଠି ନିଜର କ'ଣ ବଡ଼ିମା ଦେଖାଇ ନାହାନ୍ତି, ନିଜର କୌଣସି ଅଭିମାନ ଗାମ୍ଭୀର୍ଯ୍ୟ, ଗାମ୍ଭୀର୍ଯ୍ୟ ତ କୁହାଯିବନି, ମାନେ ଅହଙ୍କାର ଅଭିମାନ, ମୁଁ ଭଗବାନ ବୋଲି ମଧ୍ୟ ମହାପ୍ରଭୁ କହିନାହାନ୍ତି। ଏ ତ ଆସୁଛି ଆମର ପରଦିନ ହବ ନା, ଗୁଣ୍ଡିଚା ମାର୍ଜନ ଲୀଳା, ଗୁଣ୍ଡିଚା ମାର୍ଜନ ଲୀଳାରେ ମହାପ୍ରଭୁ ମଧ୍ୟ ସେବା କରୁଛନ୍ତି। ଭକ୍ତାନ ଯେତେବେଳେ ମହାପ୍ରଭୁଙ୍କର ଚରଣ ଧୋତ ଜଳକୁ ପାନ କରିବା ପାଇଁ ଯାଉଛନ୍ତି, ମହାପ୍ରଭୁ ଜାଣିପାରୁଛନ୍ତି ଏବଂ ମହାପ୍ରଭୁ ଜାଣିକି ମନା କରୁଛନ୍ତି, କହୁଛନ୍ତି ଚରଣ ଧୋତ ଜଳକୁ କାହିଁ ପାନ କରୁଛ? ମହାପ୍ରଭୁ ବାରଣ କରୁଛନ୍ତି, କାହିଁକି? କାରଣ ମହାପ୍ରଭୁ ଭଗବାନ ବୋଲି ବିଚାର କରୁନାହାନ୍ତି, ସେ କହୁଛନ୍ତି ମୁଁ ହେଉଛି ଭକ୍ତ, କାରଣ ଭକ୍ତ ଭାବକୁ ଅଙ୍ଗୀକାର କରି ଆସିଛନ୍ତି ନା। କିନ୍ତୁ ଭକ୍ତ ଆମେ କହୁଛେ ଭକ୍ତ ଭାବକୁ ଅଙ୍ଗୀକାର କରିଛନ୍ତି, ଠିକ, କିନ୍ତୁ ମହାପ୍ରଭୁ କେଉଁ ଭକ୍ତଙ୍କ ଭାବକୁ ଅଙ୍ଗୀକାର କରିଛନ୍ତି? ଶ୍ରେଷ୍ଠ ଭକ୍ତଙ୍କର ଭାବକୁ ଅଙ୍ଗୀକାର କରିଛନ୍ତି। କ'ଣ ଆମ ଭଳିଆ ଭକ୍ତଙ୍କ ଭାବକୁ ଅଙ୍ଗୀକାର କରିଛନ୍ତି ନା? କ'ଣ କେଉଁ ଭକ୍ତଙ୍କର? ରାଧାରାଣୀଙ୍କର ଭାବକୁ ଅଙ୍ଗୀକାର କରିଛନ୍ତି ନା? ରାଧାରାଣୀଙ୍କୁ ତ ଭକ୍ତ କୁହାଯିବନି, ତ ରାଧାରାଣୀ କିଭଳି ସେ ଆସ୍ୱାଦନ କରୁଥିଲେ ରସକୁ, ସେଇଟା ଉପଲବ୍ଧି କରିବା ପାଇଁ ସେ ଭାବକୁ ଅଙ୍ଗୀକାର କରି ସେ ଆସିଛନ୍ତି। ତେଣୁ ଭକ୍ତ ଭାବରେ ମହାପ୍ରଭୁ ଆସିଛନ୍ତି, ତ ଯାହାବି ସେ ତ ସ୍ୱତନ୍ତ୍ର ପାଠ, କିନ୍ତୁ ମହାପ୍ରଭୁ ତ ଆସିଛନ୍ତି ଜଗତକୁ, ସିଏ ଏଇଭଳି ତୃଣାଦପି ସୁନିଶ୍ଚନ ଭାବରେ ସେ ସବୁବେଳେ ସେଇ ସ୍ଥିତିରେ ଥିଲେ। ସେଦିନ ଯାଇକି ସେଦିନ ଆମେ ଶୁଣିଥିଲେ ନା, ପାଦ ଧୌତ ସ୍ଥାନରେ ଯାଇକି ବସିଥିଲେ, ଭିତରକୁ ମଧ୍ୟ ଯିବା ପାଇଁ ପ୍ରସ୍ତୁତ ନଥିଲେ। ପ୍ରକାଶାନନ୍ଦ ସରସ୍ୱତୀଙ୍କ ସହିତ ବାର୍ତ୍ତା ହେଇଛି ଆପଣ ପଢ଼ିନେବେ, ଆମେ ତ ସେ ବିଷୟ ଗୋଟେ ଜିନିଷ ଆଲୋଚନା କରୁଥିଲେ, ଅଭିଧେୟ ଅଭିଧେୟ ସାଧନ ଭକ୍ତିର ସୁନଃ ବିଚାର ସର୍ବଜନ ଦେଶ କାଳ ଦଶାତେ ବ୍ୟାପ୍ତି ଯାର। ଅଭିଧେୟ ହେଉଛି ସାଧନ ଭକ୍ତି, ବିଚାର କରି ଶୁଣ, ବିଚାର କର, ଶୁଣ ଏବଂ ବିଚାର କର। ପ୍ରକାଶାନନ୍ଦ ସରସ୍ୱତୀଙ୍କୁ ମହାପୁର ଏକଥା କହୁଥିଲେ। ତେବେ ସେ ପ୍ରସଙ୍ଗରେ ଆମେ ମହାପ୍ରଭୁଙ୍କର ଦୈନ୍ୟ ବି ବୁଝିପାରିବା, କାରଣ ମହାପ୍ରଭୁ ସନ୍ନ୍ୟାସୀ ଥିଲେ ନା, ଏବଂ ସେମାନେ ସମସ୍ତେ କ'ଣ କହୁଛନ୍ତି ମହାପ୍ରଭୁଙ୍କର ଦୈନ୍ୟ ଦେଖନ୍ତୁ କିଭଳି, ଯେ ଆପଣ ତ ସନ୍ନ୍ୟାସୀ, ଆପଣ ତ ବେଦ ଅଧ୍ୟୟନ କରିବା ଉଚିତ, ଆପଣ ତ ଶାସ୍ତ୍ର ଅଧ୍ୟୟନ କରିବା ଉଚିତ, ଆପଣ ଶାସ୍ତ୍ର ପ୍ରଚାର କରି, ଇଏ କ'ଣ ସବୁବେଳେ ଖାଲି ହରେକୃଷ୍ଣ ହରେକୃଷ୍ଣ କରି କୀର୍ତ୍ତନ କରୁଛ, କ'ଣ ଏଇଟା, ଇଏ କ'ଣ ସନ୍ନ୍ୟାସୀ ତ ଏଇଟା କାର୍ଯ୍ୟ ନୁହଁ। ସନ୍ନ୍ୟାସୀର କାର୍ଯ୍ୟ ହେଉଛି ଶାସ୍ତ୍ର ଅଧ୍ୟୟନ କରିବି, ବେଦ ଅଧ୍ୟୟନ କରିବି। ମହାପ୍ରଭୁ ସେଠି କ'ଣ କହୁଛନ୍ତି ମହାପ୍ରଭୁଙ୍କର ଦୈନ୍ୟ କିଭଳି ଦେଖନ୍ତୁ, ମହାପ୍ରଭୁ ଯିଏ ଜଗତଗୁରୁ କଥାର ମୁଁ ସେ କଥା ଶ୍ରବଣ କଲେ, ଯିଏ ଜଗଦ୍ଗୁରୁ ଯିଏ ଶିକ୍ଷା ଦେଇଛନ୍ତି, ଶିକ୍ଷାଷ୍ଟକମ୍ ଯିଏ କହିଛନ୍ତି, ରଚନା କରିଛନ୍ତି ମୁଖ୍ୟ ଆଠଟି ଶ୍ଳୋକ ସମସ୍ତ ବୈଦିକ ଶାସ୍ତ୍ରର, ତାଙ୍କ ଭାବ କ'ଣ? ସିଏ କହୁଛନ୍ତି ନା ନା ନା, ସନ୍ନ୍ୟାସମାନଙ୍କର ଧର୍ମ ବେଦ ଅଧ୍ୟୟନ କରିବାଟା ଠିକ୍, ମନା କରୁନି, ମହାପ୍ରଭୁ କାଟି ନାହାନ୍ତି କାହା କଥାକୁ, କହିଲେ ସନ୍ନ୍ୟାସୀମାନଙ୍କ ଧର୍ମ ବେଦ ଅଧ୍ୟୟନ କରିବାଟା ଠିକ୍, କିନ୍ତୁ ମୋର ଯୋଗ୍ୟତା ନାହିଁ। ଦେଖନ୍ତୁ ମହାପ୍ରଭୁଙ୍କର ଦୈନ୍ୟ ସ୍ୱଭାବ କିଭଳି, ମହାପ୍ରଭୁ ସେଠି କ'ଣ କହୁଛନ୍ତି?
ପ୍ରଭୁ କହେ ସୁନ ଶ୍ରୀପାଦ ଇହାର କାରଣ, ପ୍ରଭୁ କହେ ସୁନ ଶ୍ରୀପାଦ ଇହାର କାରଣ, ଗୁରୁ ମୋରେ ମୂର୍ଖ ଦେଖି କରିଲା ଶାସନ, ଗୁରୁ ମୋରେ ମୂର୍ଖ ଦେଖି କରିଲା ଶାସନ, ମୂର୍ଖ ତୁମି ତୋମାର ନାହିଁ ବେଦାନ୍ତାଧିକାର, ମୂର୍ଖ ତୁମି ତୋମାର ନାହିଁ ବେଦାନ୍ତାଧିକାର, କୃଷ୍ଣ ମନ୍ତ୍ର ଜପ ସଦା ଏଇ ମନ୍ତ୍ର ସାର, କୃଷ୍ଣ ମନ୍ତ୍ର ଜପ ସଦା ଏଇ ମନ୍ତ୍ର ସାର।
ଦେଖନ୍ତୁ ମହାପ୍ରଭୁ ଯିଏ ଜଗତର ଜାଗ, ଯିଏ ଜଗଦ୍ଗୁରୁ ଆଦିପୁରୁଷ, ଜଗଦ୍ଗୁରୁ ଅନନ୍ତ କୋଟି ବ୍ରହ୍ମାଣ୍ଡର ଯିଏ ଅଧିପତି, ଯିଏ ଜଗତନାଥ, ତାଙ୍କର ଭାବ କ'ଣ ଦେଖନ୍ତୁ? ଭକ୍ତ ଭାବ, ଭକ୍ତମାନଙ୍କ ପାଇଁ ଶିକ୍ଷା ଦେଇଛନ୍ତି ନା, ସେଥିପାଇଁ କହୁଛନ୍ତି କ'ଣ ନା, ପ୍ରଭୁ କହେ ସୁନ ଶ୍ରୀପାଦ। ଶ୍ରୀପାଦ କିଏ? ଶ୍ରୀପାଦ ହେଉଛନ୍ତି ପ୍ରକାଶାନନ୍ଦ ସରସ୍ୱତୀ। ହେ ପ୍ରକାଶାନନ୍ଦ ସରସ୍ୱତୀ, ଶ୍ରୀପାଦ ସମ୍ବୋଧନ କରି କହୁଛନ୍ତି, ପ୍ରଭୁ କହେ ସୁନ ଶ୍ରୀପାଦ ଏହାର କାରଣ, ଏହାର କାରଣ ଶୁଣ। ତୁମେ ଯେଉଁ କହୁଛ ବେଦାନ୍ତ ଅଧିକାର, ବେଦ ଅଧ୍ୟୟନ କରିବ, ବେଦାନ୍ତ ବେଦାନ୍ତ ଅଧ୍ୟୟନ କରିବ, ଏହା ଠିକ୍, ସନ୍ନ୍ୟାସୀମାନେ ଏଇଟା କରିବା ଉଚିତ, କିନ୍ତୁ ମୁଁ କାହିଁକି କରୁନି? ଏ ଶୁଣ, ସେ କଥା କହୁଛନ୍ତି, ଗୁରୁ ମୋରେ ମୂର୍ଖ ଦେଖି କରିଲା ଶାସନ, ଗୁରୁ ମୋ ଗୁରୁ ମୋତେ ମୂର୍ଖ ଦେଖି ସେ ଶାସନ କରିଛନ୍ତି। ଆଉ ସେ ମୂର୍ଖ ଥିଲେ, ମହାପ୍ରଭୁ ମୂର୍ଖ ଥିଲେ, ଭଗବାନ ମୂର୍ଖ, ଭଗବାନଙ୍କର ପାଣ୍ଡିତ୍ୟ ବିଷୟରେ ଯଦି ବର୍ଣ୍ଣନା କରାଯିବ, ଜଗତର ମାନେ ଭାଷା ନାହିଁ ଭଗବାନଙ୍କର ପାଣ୍ଡିତ୍ୟକୁ ବର୍ଣ୍ଣନା କରିବା ପାଇଁ, ଜଗତରେ କାହା ପାଖରେ ଭାଷା ନାହିଁ, ଭାଷା ଅଛି? କିଏ ଭାଷା ପାଇବେ? ଭଗବାନଙ୍କର ପାଣ୍ଡିତ୍ୟ କେତେ, କେଉଁ ଭାଷାରେ ତାକୁ ବର୍ଣ୍ଣନା କରିବେ କହିଲେ? ବର୍ଣ୍ଣନା କରିପାରିବେନି। ଭଗବାନଙ୍କର କ'ଣ ଜ୍ଞାନକୁ ଆମେ ମାପିବା? ଆମ ଭଳି ବ୍ୟକ୍ତି ମହାରାଷ୍ଟ୍ର କଥା କୁହନ୍ତି ନା, ଆମେ ତିନି ଗୁଣ ଭିତରେ ରହିଲେ, ଥ୍ରୀ ଡାଇମେନ୍ସନ୍ ଭିତରେ ରହିଲେ, ଫୋର୍ଥ ଡାଇମେନ୍ସନ୍ ଜିନିଷକୁ ଆମେ ତିନି ଗୁଣ ଭିତରେ କେମିତି ମାପିବା? ଏଇଟା ସମ୍ଭବ କି? ସମ୍ଭବ ନୁହଁ। କେବଳ ବୁଝିବା ପାଇଁ ଉଦାହରଣ ଦ୍ୱାରା ବୁଝାଯାଇପାରେ ଭଗବାନଙ୍କର ଜ୍ଞାନ କେତେ। ଆମେ ସମସ୍ତେ ଜାଣିଛନ୍ତି ଭଗବାନ ହେଉଛନ୍ତି ଷଡ଼ଶର୍ଯ୍ୟମୟ ନା ନାହିଁ? ଷଡ଼ଶର୍ଯ୍ୟ କ'ଣ କ'ଣ ଦିବ୍ୟାଙ୍ଗ, ଷଡ଼ଶର୍ଯ୍ୟ କ'ଣ କ'ଣ ଆଉ ତାର ଶ୍ଳୋକ ଅଛି ନା, ଶ୍ଳୋକଟା କହିଲେ ଛନ୍ଦି ହବନି, ଶ୍ଳୋକଟା କ'ଣ ସୁଶୀଲ କୃଷ୍ଣ? ତେଣୁ ସେଠି ଛଅଟା ଜିନିଷ ରହିଲେ, ଐଶ୍ୱର୍ଯ୍ୟ, ସ୍ୱୟଂ ଐଶ୍ୱର୍ଯ୍ୟ, ବୀର୍ଯ୍ୟ, ଶକ୍ତି, ଧନ, ଧନ ରହିଲେ, ଏ ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଯଶ ସେ ଶ୍ରିୟ, ଯଶ ଶ୍ରୀ ଜ୍ଞାନ ବୈରାଗ୍ୟ, ଏଇ ଛଅଟା ଯାହା ପାଖରେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ, ସିଏ ହେଉଛନ୍ତି ଭଗବାନ। ଆଚ୍ଛା ମହାପ୍ରଭୁଙ୍କ ପାଖରେ ଛଅଟା ଅଛି ନା ନାହିଁ? ଅଛି, ସିଏ ଗୋଟେ ସ୍ୱତନ୍ତ୍ର ସେମିନାର କେତେବେଳେ ହେବ। ମହାପ୍ରଭୁଙ୍କ ପାଖରେ କେମିତି ଛଅଟା ଐଶ୍ୱର୍ଯ୍ୟ ଅଛି, ମହାପ୍ରଭୁ କେମିତି ଷଡ଼ ଐଶ୍ୱର୍ଯ୍ୟବାନ, ଛଅଟା ଗୁଣ ଅଛି। ତେବେ ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, ମହାପ୍ରଭୁ ଏଠି କ'ଣ କହୁଛନ୍ତି, ତାଙ୍କ ଦୈନ୍ୟ ଭାବଟା ଦେଖନ୍ତୁ କ'ଣ। ସେ କହୁଛନ୍ତି, ଗୁରୁ ମୋରେ ମୂର୍ଖ ଦେଖି କରିଲା ଶାସନ, ଗୁରୁ ମୋତେ ମୂର୍ଖ ଦେଖି ଶାସନ କଲେ। ସେ ମୂର୍ଖ ଥିଲେ, ମୂର୍ଖ ଥିଲେ ଜଗତ ସାରା କେମିତି ପ୍ରଚାର କଲେ। ମୂର୍ଖ ଯଦି ଥିଲେ ପୁଣି ଏତେ ବଡ଼ ପଣ୍ଡିତମାନଙ୍କୁ କେମିତି ସେ ପରାସ୍ତ କରିଥିଲେ। ନିମାଇ ପଣ୍ଡିତଙ୍କ ନାମ ଶୁଣିଲା ମାନେ ସମସ୍ତେ ଭୟଭୀତ ହେଉଥିଲେ, କାରଣ ତାଙ୍କର ଏତେ କ'ଣ ବିଦ୍ୱତ୍ତା ଏଭଳି ପ୍ରକାଶିତ ହୋଇଗଲା ପରେ ପରେ ସମସ୍ତେ ଜାଣିଲେ। ଆରେ ଇଏ ନିମାଇ ଛୋଟ ଛୁଆ ସିନା, କିନ୍ତୁ ଛୋଟ ବାଳକ ଦେଖାଯାଉଛି, ବହୁତ ବିଦ୍ୱାନ, ସମସ୍ତେ ଜାଣିଲେ। ତ ମହାପ୍ରଭୁ କିନ୍ତୁ କ'ଣ କହୁଛନ୍ତି ଦେଖନ୍ତୁ, ମୂର୍ଖ ଗୁରୁ ମୋରେ ମୂର୍ଖ ଦେଖି କରିଲା ଶାସନ। ଏ ବହୁତ ସୁନ୍ଦର ଏସବୁ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କର ଯେଉଁ ଶବ୍ଦ, ଆମେ ଆମ ବୁଦ୍ଧି ବଳରେ ତାକୁ ବୁଝିପାରୁନେ, ପ୍ରକୃତିରେ ଆ ଭିତରେ ବହୁତ ରହସ୍ୟ ରହିଛି, ବହୁତ ଗୂଢ଼ ରହସ୍ୟ ରହିଛି। ଆମେ କେମିତି ବୁଝିବା କହୁନାହାନ୍ତି ଭଗବାନଙ୍କର ଜ୍ଞାନ କ'ଣ, କିନ୍ତୁ କହୁଛନ୍ତି ମୂର୍ଖ ବୋଲି। ଯେମିତି ଭଗବାନ ଶ୍ରୀକୃଷ୍ଣ, ସେଇ ତ କୃଷ୍ଣ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ଭଗବାନ ଶ୍ରୀକୃଷ୍ଣ ଅଜ୍ଞାନୀ ଥିଲେ, ସାଧାରଣ ବ୍ୟକ୍ତି ଯଦି କହିବ କ'ଣ ଅଜ୍ଞାନୀ ତ ଥିଲେ ନା, 11.5 ବର୍ଷ ପର୍ଯ୍ୟନ୍ତ କାହିଁ ଖଡ଼ି ଧରିନାହାନ୍ତି, ଧରିଛନ୍ତି। ଆମେ କେତେ ବର୍ଷରୁ ପାଠ ପଢ଼ୁଛେ, ଆଜିକାଲି ଛୁଆମାନେ କେତେ ବର୍ଷରୁ ପାଠ ପଢ଼ୁଛନ୍ତି, 3 ବର୍ଷରୁ ତାକୁ ପଠାଇ ଦେଉଛନ୍ତି କ'ଣ ପ୍ଲେ ସ୍କୁଲ, ସେ ଯାହା ପାଠ ପଢ଼ୁଛି ଛାଡ଼, ପାଠ ପଢ଼ି ପଢ଼ି ଶେଷରେ କ'ଣ କରିବେ, ଶେଷରେ ସୁଇସାଇଡ଼ କରିବେ। ଏଇ ତ ଆମ ସଭ୍ୟତା। ଭଗବାନ ଶ୍ରୀକୃଷ୍ଣ 11.5 ବର୍ଷ ପର୍ଯ୍ୟନ୍ତ କିଛି ପାଠଶାଠ କିଛି ପଢ଼ିନାହାନ୍ତି, ନନ୍ଦବାବା ମଧ୍ୟ ପାଠ ପଢ଼େଇ ନାହାନ୍ତି। ମୁଁ ତ ଗାଈ ଚରେଇବି ସରିଲା ଆଉ, ଯୁକ୍ତି କରିକି ଚାଲିଲେ ଗୋ ସେବାରେ, ଆଗେ ବସା ଚରେଇଲେ ତାପରେ ଗୋମାତା। ଦେଖନ୍ତୁ ଭଗବାନ ଏଇଭଳି ଗଲେ, ତାପରେ ଗଲେ ମଥୁରା, ଯେତେବେଳେ ଗଲେ ମଥୁରାରେ କିଛି ଦିନ ପରେ ଦେବକୀ ବସୁଦେବ ଚିନ୍ତାରେ ପଡ଼ିଲେ, ଆରେ ଏତେ ବଡ଼ ହେଲାଣି କ'ଣ ପାଠ ପଢ଼ିନି, ଆଉ ପାଠ ପଢ଼ିବା ଦରକାର। ତାଙ୍କୁ ନେଇ ଛାଡ଼ିଲେ କେଉଁଠି, କେଉଁଠି ଛାଡ଼ିଲେ, ଗୁରୁକୁଳରେ ଛାଡ଼ିଲେ। ଗୁରୁକୁଳ କେଉଁଠି ଥିଲା, ଉଜ୍ଜୈନ ଅବନ୍ତୀନଗର ଯେଉଁ ସାନ୍ଦିପନି ମୁନିଙ୍କ ଆଶ୍ରମରେ ଛାଡ଼ିଲେ। ଆଚ୍ଛା ସେଇଠି ଭଗବାନ କେତୋଟି ବିଦ୍ୟା ଶିଖିଲେ, କେତେଟା, ରାମକୃଷ୍ଣଗୁରୁ, ରାମ ବି କୃଷ୍ଣ ବି ଦୁଇଟି ଯାକ ନା ତୁମ ନାଁରେ ଅଛି ରାମକୃଷ୍ଣ। ଭଗବାନ କେତେଟା ବିଦ୍ୟା ଶିଖିଲେ ସେଇଠି, 64 ବିଦ୍ୟା ଶିଖିଲେ ନା, 64 ବିଦ୍ୟାକୁ କେତେ ଦିନରେ ଶିଖିଲେ। ଆଚ୍ଛା ଏଇଠୁ ହିଁ ଜାଣିଦେବେ ଭଗବାନଙ୍କର ଜ୍ଞାନଟା କେତେ, କେବଳ ବୁଝିବା ପାଇଁ, ଆମେ ବୁଝିବା ପାଇଁ ଏ ଉଦାହରଣ। ସେ 64 ବିଦ୍ୟା ଭିତରେ 64 କଳା ରହିଛି ନା, ସବୁ କଳା ରହିଛି। ଯେମିତି ଆମର, ଆମେ ଦେଖୁନାହାନ୍ତି ଗୋଟେ ଗୋଟେ କଳାକୁ ଆମକୁ ଶିଖିବା ପାଇଁ କେତେ ଦିନ ଲାଗିବ, ଆମେ ଆଜି ପର୍ଯ୍ୟନ୍ତ ଠିକ୍ସେ କୌଣସି କଳା ଶିଖିନି। କର୍ତ୍ତାଳ ଠିକ୍ରେ ବଜାଇ ପାରୁଛେ, ମୃଦଙ୍ଗ ଠିକ୍ରେ ବଜାଇ ପାରୁଛେ, ହେଲା, ଯଦି ଜଣେ ବଜାଇ ପାରୁଛି ଠିକ୍ରେ, ତାକୁ ଶିଖିବା ପାଇଁ କେତେ ଦିନ ଲାଗିଛି କୁହନ୍ତୁ। ହାରମୋନିୟମ ବାବା ତ ବଜାଉଛନ୍ତି, ଠିକ୍ରେ ବଜାଇ ପାରୁଛେ, ବଜାଇପାରେନି। ଆଚ୍ଛା ଲୋକ ବି ଅଛନ୍ତି ବଜାଉଛନ୍ତି, ଏହା ନୁହେଁ ଯେ ବଜାଉନାହାନ୍ତି, ବଜାଉଛନ୍ତି। ଆଚ୍ଛା ସେଇ ଗୋଟେ କଳାକୁ କ'ଣ ପୁରା ସମ୍ପୂର୍ଣ୍ଣ ତାର ଜ୍ଞାନ ପ୍ରାପ୍ତ ହେବା ପାଇଁ କେତେ ଦିନ ଲାଗୁଛି ସାଧନ କରିବି, ଏଇ ହାରମୋନିୟମର କୋର୍ସ ଅଛି 6 ବର୍ଷ। ତ ଏଇଭଳି ଆପଣ ଦେଖିନେବେ 64 କଳା କ'ଣ ସବୁ ବର୍ଣ୍ଣନା ଅଛି, ସେଠି ବାଦ୍ୟ ଗୀତ ଏସବୁ ରହିଛି 64 କଳା। ତ ଗୋଟେ ଗୋଟେ କଳାକୁ, ଗୋଟେ ଗୋଟେ ଜିନିଷକୁ ଆମେ ଯଦି ଶିଖିବା, ତାହେଲେ ଯେମିତି କହିଲେ ବାବା ହାରମୋନିୟମଟା ଶିଖିବା ପାଇଁ 6 ବର୍ଷ ଲାଗିବ, ତ ସିଏ ଭଗବାନ ଶ୍ରୀକୃଷ୍ଣ କ'ଣ କରିଛନ୍ତି, ଗୋଟେ ଦିନରେ ଶିଖିଦେଲେ, ସମ୍ଭବ ନା ସାଧାରଣ ବ୍ୟକ୍ତି ପକ୍ଷରେ, କ'ଣ ଗତି ହେବା ସମ୍ଭବ। କୀର୍ତ୍ତନ କରିବା, ଗୀତ ଗାଇବା, ଯିଏ ଯେଉଁମାନେ ଭୋକାଲ କ'ଣ ସବୁ ଟ୍ରେନିଂ ଅଛି ଇନଷ୍ଟିଚ୍ୟୁଟ୍ ଯେଉଁ ଅଛି, ସେମାନେ ସବୁ ଶିଖୁଛନ୍ତି ଗୀତ, ଶାସ୍ତ୍ରୀୟ ସଙ୍ଗୀତ ଶିଖୁଛନ୍ତି, ହେଇ କେତେ ସେ ଶିଖିବ କହୁଛନ୍ତି। ସେ ଯାହା ଶିଖୁଛନ୍ତି ତା ପାଇଁ କୋର୍ସ ଅଛି ନା ନାହିଁ, ନା ଗୋଟେ ଦିନରେ ଶିଖିଦେବେ, ସିଏ ତ ଗୋଟେ ଦିନରେ ଶିଖିପାରିବେନି, ତାଙ୍କୁ କେତେ ଦିନ ଲାଗୁଛି ଶିଖିବା ପାଇଁ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଗୀତ ବି ଶିଖିଛନ୍ତି, କେତେ ଦିନରେ ଶିଖିଲେ, ଗୋଟିଏ ଦିନ। ସବୁ କଳା, ଯୁଦ୍ଧ କୌଶଳ ଗୋଟିଏ ଦିନ, ରାଜନୀତି ଗୋଟିଏ ଦିନ, ଯେତେ 64 କଳାରେ ସବୁ ଅଛି ଆପଣ ଦେଖିନେବେ। ତାକୁ କହିଲେ ତ ବହୁତ ସୁନ୍ଦର ବର୍ଣ୍ଣନା, ସିଏ ତ ଗୋଟେ ଭଲ ଚାପ୍ଟର ଅଛି। ତ ସେଇ ସେଇ ଜିନିଷଗୁଡ଼ାକୁ ଭଗବାନ ଏଇ ଗୋଟେ ଗୋଟେ କଳାକୁ ଗୋଟେ ଗୋଟେ ଦିନରେ ଶିଖିଯାଇଛନ୍ତି। ସେଇ କୃଷ୍ଣ ସିଏ ଆସିଛନ୍ତି ଚୈତନ୍ୟ ମହାପ୍ରଭୁଙ୍କ ରୂପରେ। ଦେଖନ୍ତୁ ଯିଏ ଏତେ ବଡ଼ ବିଦ୍ୱାନ, ଯାହାଙ୍କର ଏତେ ବଡ଼ ଶକ୍ତି ଅଛି, ସିଏ କ'ଣ କହୁଛନ୍ତି, ସେ କହୁଛନ୍ତି ଗୁରୁମରେ ମୂର୍ଖ ଦେଖି କରିଲା ଶାସନ। ମୁଁ ମୂର୍ଖ ତ ସେଥିପାଇଁ ଗୁରୁ ମୋତେ ଶାସନ କଲେ। ତ କହିବା ତାତ୍ପର୍ଯ୍ୟ ମହାପ୍ରଭୁଙ୍କର ଦୈନ୍ୟଟା କିଭଳି ଥିଲା ଦେଖନ୍ତୁ, ତୃଣାଦପି ସୁନିଚନ ଭାବଟା କିଭଳି। ସେଥିପାଇଁ କହୁଛନ୍ତି ଗୁରୁମରେ ମୂର୍ଖ ଦେଖି କରିଲା ଶାସନ। ଆଚ୍ଛା କ'ଣ କହୁଛନ୍ତି ଗୁରୁ, କ'ଣ କହିଲେ ନା, ମୂର୍ଖ ତୁମି ତୋମାର ନାହିଁ ବେଦାନ୍ତାଧିକାର, କୃଷ୍ଣ ମନ୍ତ୍ର ଜପ ସଦା ଏହି ମନ୍ତ୍ର ସାର। କହିଲେ ମୂର୍ଖ ତୁମି, ତୁମେ ମୂର୍ଖ, ମୋ ଗୁରୁ ମୋତେ କହିଛନ୍ତି, ଆପଣ ଯାହା କହୁଛନ୍ତି ଠିକ୍, ବେଦ ବେଦାନ୍ତ ଅଧ୍ୟୟନ କରିବାଟା ଠିକ୍, ସନ୍ନ୍ୟାସର କାର୍ଯ୍ୟଟା ଠିକ୍, ମୁଁ ମାନୁଛି, କିନ୍ତୁ ମୁଁ ମୋର ଜ୍ଞାନ ନାହିଁ, ବୁଝିପାରୁନି। ସେଥିପାଇଁ ଗୁରୁ ମୋତେ ମୂର୍ଖ ଦେଖି କହିଲେ, ମୂର୍ଖ ତୁମି ତୋମାର ନାହିଁ କ ବେଦାନ୍ତ ଅଧିକାର, ତୁମେ ମୂର୍ଖ, ତୁମର ବେଦାନ୍ତ ଅଧିକାରରେ କ'ଣ, ବେଦାନ୍ତରେ ତୁମର ଅଧିକାର ନାହିଁ, ତୁମେ ବେଦାନ୍ତ ପଢ଼ିପାରିବନି। ତାହେଲେ କ'ଣ କରିବି ଗୁରୁଦେବ? ନା, ଗୁରୁଦେବ ମୋତେ କହିଥିଲେ କୃଷ୍ଣ ମନ୍ତ୍ର ଜପ ସଦା ଏଇ ମନ୍ତ୍ର ସାର, କୃଷ୍ଣ ମନ୍ତ୍ରଟା ଜପ କର, କାରଣ ଏଇଟା ହେଉଛି ସାର ବସ୍ତୁ କୃଷ୍ଣ ମନ୍ତ୍ର। ସେଥିପାଇଁ ମୋ ଗୁରୁ ଯେହେତୁ ମୋତେ କହିଛନ୍ତି, ମୁଁ ସେଥିପାଇଁ ନାମଟା ଜପ କରୁଛି ଆଉ। ଆଚ୍ଛା ଏଇଠୁ କ'ଣ ବିଚାର କରାଯିବ, ଗୁରୁଙ୍କ କଥାକୁ ସିଏ ମାନିକି ଜପ କରୁଛନ୍ତି, ତାହେଲେ ତାଙ୍କୁ ମୂର୍ଖ କୁହାଯିବ ନା ପଣ୍ଡିତ କୁହାଯିବ? ହଁ, ପ୍ରକୃତରେ ଜଗତରେ ପଣ୍ଡିତ କିଏ କହିଲେ? ଯିଏ ବେଶୀ ଶାସ୍ତ୍ର ପଢ଼ିଛି ସେ ପଣ୍ଡିତ? ଭୌତିକ ଦୃଷ୍ଟିରୁ ଛାଡ଼ି ଦିଅନ୍ତୁ, ଭୌତିକ ଜଗତ କଥା ଛାଡ଼ି ଦିଅନ୍ତୁ, ଆଧ୍ୟାତ୍ମିକ ଜଗତରେ, ଆଧ୍ୟାତ୍ମିକ ଜଗତରେ ପଣ୍ଡିତ କିଏ? ଯିଏ ଶାସ୍ତ୍ରଫାସ୍ତ୍ର ପଢ଼ିଛି, ଯିଏ ପ୍ରବଚନ ଦେଇପାରୁଛି, ସାଧାରଣତଃ ସମସ୍ତେ ଭାବନ୍ତି ସେୟା। କ'ଣ ଗତି ହେବା? ହଁ, ସାଧାରଣତଃ ସମସ୍ତେ ଭାବନ୍ତି ଗତି ହେବା, ସବୁବେଳେ ଆମର କୁହନ୍ତି କ'ଣ କରିବୁ ପ୍ରଭୁ, ମୁଁ ତ ପଢ଼ିପାରିଲିନି, କିଛି କରିପାରିଲିନି, ଆମର ତ କିଛି ହେଲାନି, ସେ ଭାବନ୍ତି ସେୟା। ସମସ୍ତେ, ପ୍ରାୟ ସମସ୍ତେ ସେୟା ଭାବନ୍ତି। ଆଉ ଯେଉଁମାନେ ପ୍ରବଚନ ଦେଉଛନ୍ତି ବି ସେମାନେ ଭାବୁଛନ୍ତି ଆମେ ଗୋଟେ ଗୋଟେ ସବୁ ପଣ୍ଡିତ। ଆଧ୍ୟାତ୍ମିକ ଜଗତରେ ପଣ୍ଡିତ କିଏ? ଯିଏ ଗୁରୁଙ୍କ ଆଦେଶକୁ ଯଥାଯଥ ପାଳନ କରୁଛି ସିଏ ହେଉଛି ପଣ୍ଡିତ। ଆଧ୍ୟାତ୍ମିକ ଜଗତର ପଣ୍ଡିତର ସଂଜ୍ଞା ହେଉଛି ଏହା, ଆଉ କିଛି ନାହିଁ। ଯଦିଓ ଭଗବାନ କହିଛନ୍ତି ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣୀ ଅଭିହସ୍ତିନୀ ସ୍ୱନି ଜୈବ ସ୍ୱଭାଗ୍ୟ ପଣ୍ଡିତ ଆସମଦର୍ଶିନା, ଏଇଟା ଠିକ୍, ଭଗବାନଙ୍କ ବାକ୍ୟ ତ ଠିକ୍। ଆଧ୍ୟାତ୍ମିକ ଜଗତରେ ଯିଏ ଗୁରୁଙ୍କ ଆଦେଶକୁ ଯଥାଯଥ ପାଳନ କରୁଛି ସିଏ ହେଉଛି ପ୍ରକୃତରେ ପଣ୍ଡିତ। ଯିଏ ଗୁରୁଙ୍କ ଆଦେଶ ପାଳନ କରୁନି ତାର ଯେଉଁ ପଣ୍ଡିତାମୀ, ଏଇଟା ପଣ୍ଡିତାମୀ ନୁହଁ, ଏଇଟା ପୂର୍ବର ସଂସ୍କାର ବଶତଃ ସେ ସେଥି ପାଇଛି, ବା ଗୁରୁଙ୍କ କୃପାରୁ ସେଥି ପାଇଛି, କିନ୍ତୁ ଗୁରୁଙ୍କ ଆଦେଶ ସେ ପାଳନ କରୁନି, କ'ଣ ପଣ୍ଡିତ ସେ? କିଛି ନାହିଁ। ବହୁ ଲୋକ ଅଛନ୍ତି, ବହୁ ଶାସ୍ତ୍ର ଜାଣିଛନ୍ତି, କ'ଣ ଆଧ୍ୟାତ୍ମିକ ଜଗତକୁ ଆସିଲା ପରେ, ଭକ୍ତି ମାର୍ଗକୁ ଆସିଲା ପରେ ଜଣେ ଶାସ୍ତ୍ର ଜାଣୁଛି, ଭକ୍ତି ମାର୍ଗକୁ ନ ଆସି କ'ଣ ଶାସ୍ତ୍ର ଜାଣିବା ଲୋକ ନାହାନ୍ତି କି? ଅଛନ୍ତି ତ ବହୁତ, ନାହାନ୍ତି। ପ୍ରଚାର ଆମେ ବାହାରୁ ଯେତେବେଳେ ଯାଉଛେ ଦେଖୁନେ, ସେଭଳି ଲୋକଙ୍କୁ ଭେଟୁଛେ, ଗୀତାକୁ ପୁରା ମୁଖସ୍ଥ କରି ରଖିଛନ୍ତି, ଗୀତାର ସମସ୍ତ ଶ୍ଳୋକ ସେମାନେ ଜାଣିଛନ୍ତି, କ'ଣ ତାଙ୍କୁ ପଣ୍ଡିତ କୁହାଯିବ? ସେଦିନ ଶୁଣିଥିଲେ ନା ଆମେ, ପ୍ରଥମ ଶ୍ଳୋକରେ ଆମେ ଶୁଣିଥିଲେ। ତେଣୁ ଏଇଠି ଆମେ ସେ ଯେଉଁ ଆଲୋଚନା କରୁଛେ, ପ୍ରକୃତରେ ପଣ୍ଡିତ ଏଇ ଜ୍ଞାନ ଅର୍ଜନ କରିବା ଲୋକ ପଣ୍ଡିତ ନୁହଁ, କାହିଁକି ପଣ୍ଡିତ ନୁହଁ ଜ୍ଞାନ ଅର୍ଜନ କରିବା ଲୋକ? ଯଦି ପ୍ରଶ୍ନ ଆସିବ, ଜ୍ଞାନ ଅର୍ଜନ କରିବା ଲୋକ ପଣ୍ଡିତ ବୋଲି ଗଣାଯିବନି କାହିଁକି, ତାର ଉତ୍ତର କ'ଣ ଦେବେ? କ'ଣ ଗତି ହେବା? ଗତି ହେବା ସବୁବେଳେ ଖାଲି କହନ୍ତି ପ୍ରଭୁ ଆପଣ ତ ଭଲ ଇଏ କରୁଛନ୍ତି, ଆମେ କେଉଁ କୂଳରେ ନାହିଁ, ସବୁବେଳେ। ତାହେଲେ ଜ୍ଞାନ ଅର୍ଜନ କରିବା ଲୋକ ପଣ୍ଡିତ ନା ପଣ୍ଡିତ ନୁହଁ? କାହିଁକି ନୁହଁ? ତା କାରଣ ଅଛି, କାହିଁକି? ଜ୍ଞାନଟା କାହାର? ଜ୍ଞାନଟା କାହାର? ଯିଏ ପ୍ରବଚନ ଦେଉଛି ସିଏ ଯଦି ତା ମନରୁ କହୁଥାନ୍ତା ତାହେଲେ ହଁ ତାକୁ ପଣ୍ଡିତ କୁହାଯାଆନ୍ତା। ସିଏ ଯାହା କହିବ କାହା କଥା କହିବ? ବ୍ୟାସଦେବଙ୍କ କଥା କହିବ, କୃଷ୍ଣଙ୍କ କଥା କହିବ, ମହାପ୍ରଭୁଙ୍କ କଥା କହିବ, ଆଚାର୍ଯ୍ୟମାନଙ୍କ କଥା କହିବ, ଆଉ ତାହେଲେ ପଣ୍ଡିତ କ'ଣ? ବିଚାର କରନ୍ତୁ, ସେ ଯଦି କିଛି ମନରୁ କହିଦେଉଥାନ୍ତା, ମନରୁ ଯଦି କିଛି ଶ୍ଳୋକ, ସେ ଯେମିତି ପ୍ରକାଶାନନ୍ଦ ସରସ୍ୱତୀ ଯେମିତି ଗାନ କରିଥିଲେ, ସେମିତି ମନରୁ ଯଦି କିଏ କିଛି ଶ୍ଳୋକ ଗାନ କରିଦେଉଥାନ୍ତା ତାହେଲେ ପଣ୍ଡିତ କୁହାଯାଆନ୍ତା। କିନ୍ତୁ ସେଇଭଳି ଗାନ କଲେ ସେଇଟା ଭୁଲ ହେବ, ଭୁଲ ହେବ କି ନାହିଁ? ଦେଖୁନାହାନ୍ତି ମହାପ୍ରଭୁ ସାଙ୍ଗେ ସାଙ୍ଗେ ବାହାର କରିଦେଲେ ଦୋଷ, ଏକାବେଳେ 100 ଶ୍ଳୋକ ରଚନା କରିଦେଲେ ଯମୁନାଙ୍କ ଉପରେ, ଯମୁନା ନା ଗଙ୍ଗା, କାହା ଉପରେ? କାହା ଉପରେ? ଗଙ୍ଗା ମାଆଙ୍କ ଉପରେ। ହଁ, ଗଙ୍ଗା ମାଙ୍କ ଉପରେ ଏକାବେଳେ 100 ଶ୍ଳୋକ ମୁଁ କନଫ୍ୟୁଜ୍ ପଡ଼ିଲି, କାହିଁକି ନା ମୁଁ ଆଜି ଗୋଟେ ପ୍ରସଙ୍ଗ ଦେଖୁଥିଲି ତ, ସର୍ଚ୍ଚ କରି ଦେଖୁଥିଲି, ଯମୁନା ମାଙ୍କ ମହିମା ଦେଖୁଥିଲି, ସେ ଗୋଟେ ଅଲଗା ଏ ପାଇଁ ଦେଖୁଥିଲି, ସେଥିପାଇଁ ଯମୁନା ଆସିଗଲେ। ଯେ ଗଙ୍ଗା ମାଙ୍କ ଉପରେ 100 ଶ୍ଳୋକ ଅନବରତ ସିଏ ଗାନ କରିଦେଲେ, ଆଉ ତାଙ୍କୁ ପଣ୍ଡିତ କହିବାନି, ପଣ୍ଡିତ କହିବି। କିନ୍ତୁ ଏଇଠି ଶିକ୍ଷାଟା ହେଉଛି ସେୟା, ବହୁତ ପଢ଼ିଆ ଲୋକ ପଣ୍ଡିତ ମନା କରାଯାଇପାରିବନି, ସେ ପଣ୍ଡିତ ନୁହନ୍ତି ବୋଲି। କିନ୍ତୁ ଆଧ୍ୟାତ୍ମିକ ଜଗତରେ ପଣ୍ଡିତ ହେଉଛନ୍ତି ସିଏ ଯିଏ ଗୁରୁଙ୍କ ଆଦେଶକୁ ଯଥାଯଥ ପାଳନ କରୁଛି, ଯିଏ ସେବାରେ ସମ୍ପୂର୍ଣ୍ଣ ନିଜକୁ ନିୟୋଜିତ କରିପାରିଛି, ସିଏ ହେଉଛି ପ୍ରକୃତରେ ପଣ୍ଡିତ। କାହିଁକି? କାରଣ ସେ ସ୍ୱରୂପଟାକୁ ବୁଝିଲା ନା, କ'ଣ ବୁଝିପାରୁଛ ନା ନାହିଁ, ସେ ତା ସ୍ୱରୂପଟାକୁ ବୁଝିପାରିଲା। ଜୀବର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ, ଏଇ ଭାବଟାକୁ ସେ ଯେହେତୁ ବୁଝିପାରିଲା, ସିଏ ହେଉଛି ପଣ୍ଡିତ। ଏଇ ଭାବଟାକୁ ଜଣେ ବୁଝିନି, ଖାଲି ପଣ୍ଡିତ ଖାଲି ପ୍ରବଚନ ଦେଉଛି, କ'ଣ ପଣ୍ଡିତ ହେଇଗଲା? ନାହିଁ, ମହାପୁରୁଷ ସେଥିପାଇଁ କହୁଛନ୍ତି ଏଇଟା ଆମକୁ ଶିକ୍ଷା ରହିଛି ପ୍ରତି ଶ୍ଳୋକରୁ ପ୍ରତି ପୟାରୁ। ସାଧକମାନଙ୍କ ପାଇଁ କ'ଣ ଶିକ୍ଷା ସେଇଟା ବି ରହିଛି, ଆମେ ବୁଝିବା ଉଚିତ, ଜାଣିବା ଉଚିତ, ସାଧକମାନେ ସଚେତନ ହେବା ଉଚିତ। ମହାପୁରୁଷ ସେଥିପାଇଁ କହୁଛନ୍ତି ନା, ତେଣୁ ମହାପୁରୁ ଅଲଗା ସାଧନ ସ୍ୱୀକାର କରିନାହାନ୍ତି, ଆସିଛନ୍ତି କେବଳ ନାମ ପ୍ରଚାର କରିଛନ୍ତି। ନାମକୁ କେମିତି ଜଣେ ଶୃଙ୍ଖଳିତ ଭାବେ କରିବ, କେଉଁ ଭାବରେ କରିବ, କୃପା କେମିତି ପ୍ରାପ୍ତ ହୋଇପାରିବ, ସେଇଥିପାଇଁ ଶିକ୍ଷା ଦେଲେ। ପୁଣି ଖାଲି ଶିକ୍ଷା କହିନାହାନ୍ତି, ଆଚରଣ କରିକି ଶିକ୍ଷା ଦେଇଛନ୍ତି, ତେଣୁ ଆସ୍ୱାଦନ କରୁଥିଲେ। ଆଉ କହୁଛନ୍ତି ଗୁରୁ ମୋରେ କ'ଣ, ମୂର୍ଖ ଦେଖି ମୋତେ ଶାସନ କରିଛନ୍ତି, ମୂର୍ଖ ତୁମେ, ତୁମର ନାହିଁ କ ବେଦାନ୍ତାଧିକାର, କୃଷ୍ଣ ମନ୍ତ୍ର ଜପ ସଦା ଏଇ ମନ୍ତ୍ର ସାର। ତେଣୁ ଆମ ପାଇଁ ଯେଉଁ ଶିକ୍ଷା ରହିଲା ପ୍ରକୃତରେ କ'ଣ ଆମ ପାଇଁ ପରମ୍ପରାର ଶିକ୍ଷାଟା କ'ଣ କି? ପରମ୍ପରାର ଶିକ୍ଷା ଯାହା ରହିଲା ତାକୁ ଯଦି ଆମେ ଧାରଣ କରିପାରିଲେ, ତାକୁ ଯଦି ବୁଝିପାରିଲେ, ଧାରଣ କରିପାରିଲେ, ତାହେଲେ ସିଏ ହେଉଛି ପ୍ରକୃତରେ ପଣ୍ଡିତ। ଯିଏ ଧାରଣ କଲା, ଖାଲି ପଢ଼ିଦେଲେ ହେବନି, ସେ ଭାବଟା ଆସିବା ଦରକାର ନା। ମହାପୁରୁ କେମିତି ସ୍ୱୀକାର କରିଥିଲେ, ଆମର ତ ଆଲୋଚନା ହେଉଥିଲା ନା, ମହାପୁରୁ ଯେ ଯାଇଥିଲେ ଦକ୍ଷିଣ ଭାରତକୁ, ସେ ଦେଖିକି ବ୍ରାହ୍ମଣକୁ କହିଲେନି, ହଁ ତୁମର ହିଁ ପ୍ରକୃତରେ ଗୀତା ପଢ଼ିବାର ଅଧିକାର ଅଛି। ତେଣୁ ଗୁରୁ ପ୍ରଦତ୍ତ ଜ୍ଞାନକୁ ଯିଏ ଗ୍ରହଣ କରନ୍ତି, ଗୁରୁଙ୍କର ଆଦେଶକୁ ଯିଏ ଗ୍ରହଣ କରନ୍ତି, ସ୍ୱୀକାର କରନ୍ତି, ଆଚରଣ କରନ୍ତି, ସିଏ ହେଉଛନ୍ତି ପ୍ରକୃତରେ ପଣ୍ଡିତ। ଗୁରୁଙ୍କ ଆଦେଶକୁ ଯିଏ ପାଳନ କରନ୍ତି, ନିଜ ସ୍ୱରୂପକୁ ଯିଏ ବୁଝିପାରନ୍ତି, କୃଷ୍ଣ ସେବାରେ ଯିଏ ବ୍ରତୀ ହୋଇପାରନ୍ତି, ଇଏ ହେଉଛି ଭଗବତ ରାଜ୍ୟର ପଣ୍ଡିତାମୀ। ବାହାର ରାଜ୍ୟର ପଣ୍ଡିତାମୀ କ'ଣ, ଯିଏ ଅନର୍ଗଳ, କ'ଣ ପାଟିରେ ବାଟୁଳି ବାଜୁନି, ଯିଏ ଅନର୍ଗଳ କହିପାରୁଛି, ସିଏ ହେଲା ପଣ୍ଡିତ। ଭଗବତ ରାଜ୍ୟରେ ସେଇଟା ନାହିଁ, କେହି କ'ଣ କହିପାରନ୍ତି ମୁଁ ସେଇଟା କହିପାରୁନି, କିନ୍ତୁ ସିଦ୍ଧାନ୍ତଟା ହେଉଛି ଏହା। କେହି ଭାବୁଥାଇପାରନ୍ତି ହଁ ଯିଏ ବହୁତ ଶାସ୍ତ୍ର ଜାଣିଛନ୍ତି, ଜ୍ଞାନ ଜାଣିଛନ୍ତି, ସିଏ ପଣ୍ଡିତ, ଯିଏ ଗୁରୁଙ୍କର ଆଦେଶକୁ ସମ୍ପୂର୍ଣ୍ଣ ସ୍ୱୀକାର କରିଛନ୍ତି, ପାଳନ କରିଛନ୍ତି, ସିଏ ହେଉଛନ୍ତି ପଣ୍ଡିତ। ତାହେଲେ ବିଚାର କରନ୍ତୁ, ଆମେ ସେ ସ୍ଥିତିକୁ ଯାଇନେ, କେହି ବି ଯାଇନି, ଆପଣମାନେ ଯାଇଥାଇପାରନ୍ତି, କିନ୍ତୁ ସେ ସ୍ଥିତିକୁ ଯିବା ମାନେ ଏଇ ସବୁ ଜାତ ଲକ୍ଷଣ ପ୍ରକାଶିତ ହେବ, ସେଠି ଏଇସବୁ ଲକ୍ଷଣ ଆସିବ। ମହାପୁରୁଷ ସେଇଥିପାଇଁ କହୁଛନ୍ତି। ସାଧାରଣ ଲୋକମାନେ ଭାବନ୍ତି, ସାଧାରଣ ଲୋକମାନେ ବିଚାର କରନ୍ତି କ'ଣ କି, ଏଇ ଶାସ୍ତ୍ର ଅଧ୍ୟୟନ, ଗୀତା, ଏଇ ଭାଗବତ, ଭଗବାନଙ୍କ ସେବା, ନାମ, ଏଇଟା କିଛି ଅର୍ଥ ନାହିଁ, ଏଇଟା କିଛି ମୂଲ୍ୟ ନାହିଁ, କୁହନ୍ତିନି କ'ଣ ଖାଲି ସେଇ ତ କୃଷ୍ଣ କୃଷ୍ଣ କୃଷ୍ଣ, ଆଉ କିଛି ନାହିଁ, ଖାଲି କୃଷ୍ଣ ନାମ। ସେମାନେ ଭାବନ୍ତି ପରମାର୍ଥରେ କିଛି ଅର୍ଥ ନାହିଁ, କିନ୍ତୁ ସବୁ ଅର୍ଥ ଅଛି ପରମାର୍ଥରେ। ପରମାର୍ଥ ହିଁ ପ୍ରକୃତରେ ଜୀବନକୁ କ'ଣ କରେ, ଶୃଙ୍ଖଳିତ କରେ, ଜୀବନକୁ ସାର୍ଥକ କରେ। ଏଇ ଭାବ ରହିଲେ ହେବ, ଏଇ ଭାବ ନ ରହିଲେ ହେବନି। ଭୌତିକ ଜଗତ ହଉ, ଆଧ୍ୟାତ୍ମିକ ଜଗତ ହଉ, ଏଇ ଭାବ ନ ରହିଲା ମାନେ ଜଣେ ଅଗ୍ରଗତି କରିବା ଭାରି ମୁସ୍କିଲ, ହେବନି, ବିଲକୁଲ ଅସମ୍ଭବ କହିଲେ ଚଳେ। ମହାପୁରୁଷ ସେଥିପାଇଁ କହୁଛନ୍ତି। ତେଣୁ ଆମେ ଏଠି ଆଲୋଚନା ଯାହା କରୁଥିଲେ, ମହାପ୍ରଭୁଙ୍କର ଦୈନ୍ୟଟା କିଭଳି ଦେଖନ୍ତୁ, ଯିଏ ଜଗତଗୁରୁ, କିନ୍ତୁ ସିଏ କହୁଛନ୍ତି ମୁଁ ହେଉଛି ମୂର୍ଖ, ଆଉ ମୋତେ ମୋ ଗୁରୁ ଏଇଟା କହିଛନ୍ତି ଏଇ ନାମଟାକୁ ତୁମେ କର, ତୁମର ବେଦାନ୍ତ ଅଧିକାର ନାହିଁ। ସେଥି ଆମେ ଗତକାଲି ଯାହା ଶୁଣୁଥିଲେ, ତରର ବି ସହିଷ୍ଣୁନା ଇତି ବାକ୍ୟନ
तरु सछेदकस्य अपि छाया फलदानेन उपकरोति कृष्ण भक्त भक्तस्तु तदपेक्षा उच्च प्रवृत्त्या दयया सर्वान् शत्रुमित्रान् उपकरोति इति सूचितम्। এই টিকাকে নিয়ে আমি আলোচনা করছে, তরদীব সহিষ্ণুতা আমার আলোচনা হচ্ছে, কিন্তু তরদীব সহিষ্ণুতার বি কোণ তৃণাদপি সুনিচ্ছন্ন ভাবটা রয়েছে। সে ভাবটা যদি এটা ন রহব তাহলে এই ভাবটা আসবনি। তৃণাদপি সুনিচ্ছন্ন ভাব যদি ন রহব তাহলে তরদীব সহিষ্ণুতা সে সহিষ্ণু হয়ে পারবে না, এই ভাবটা রহব। সে কথা কোথাও যে এই দুইটা হচ্ছে পরিপূরক, সেদিন এটা দেখুন কত সুন্দর কথা কোথাও। আমি গতকাল শুনছিলাম না, উত্তম হইয়া আপনাকে মানে তৃণাধম দুই প্রকার সহিষ্ণুতা করে বৃক্ষ সম, দুইটা লাগি রহলে উত্তম হই মধ্যে যে নিজকে কোণ করে মানে তৃণাধম। আর দেখুন মহাপ্রভু ভাবটা সে শুনলে নাকি বর্তমান, উত্তম হইয়া আপনাকে মানে তৃণাধম দুই প্রকার সহিষ্ণুতা করে বৃক্ষ সম, উত্তম হইকি মধ্যে নিজকে তৃণ ঠারু কোণ হীন বলে বিচার করবে। কৃপালাভর এইটা হচ্ছে কোণ সংকেত, সে নিজকে কেতে কোণ দিন বিচার রাখি পাচ্ছি, নিজের দিনহীন ভাবটা কেতে রয়েছে এইটা তাকে সূচনা দিয়ে যে তার প্রকৃতরে সে কৃপা প্রাপ্ত হয়েছি কি না, সে ভগবান দৃষ্টি আকর্ষণর কেন্দ্রবিন্দু হয়েছি কি না, ভগবান নজরকু সে আসিছি কি না, এটা সূচনা দিয়ে ভক্তঙ্কু। ভক্ত যেত এইভাবে দৈন্যভাব রহে ভগবান কোণ করতে, ভগবান ভক্তঙ্কু কোণ করতে, ভক্তঙ্কর গুণ কম থাইপারে, ভক্তঙ্কর তো গুণ কম নাই, ছবিশটা গুণ কুহযাচ্ছে কম কেমি, যে সুন্দর ভাবে ভক্তি যাজন করছি নিরপরাধ হরিভজন করুছি ভগবান তাকে কেউ দৃষ্টি দেখতে, ভগবান তাকে দেখতে কোণ সর্ব কোণ সবুঠু গুণবান দৃষ্টিতে, ই হচ্ছে কোণ সবুঠু গুণী সর্বগুণী দৃষ্টিতে ভগবান নজর রহে, কিন্তু ভক্ত কোণ বিচার করে মোর কোণসি যোগ্যতা নাহি। যেমন আমি শুনলে সেদিন মাধবেন্দ্রপুরী কথা, মাধবেন্দ্রপুরী বিচার করছেন মোর যোগ্যতা নাই, কিন্তু ভগবান দেখতে ই হচ্ছে প্রকৃত গুণবান, সেদিন তাঁপাই তা প্রতিষ্ঠা তাঁক আগে চালিয়ে যাচ্ছে। অভক্ত কোণ বিচার করে, অভক্ত ভগবান নজরক আসি নথায় কিন্তু বিচার করে মোঠু বড় ভক্ত কে না, মানে ভক্ত নহ মোঠু গুণবান ব্যক্তি কে না, অভক্তর বিচারটা হচ্ছে মোঠু গুণবান ব্যক্তি জগতের কে না, কিন্তু ভক্তর বিচার হচ্ছে মো সমস্ত কোণ গুণরে হীন, অভক্ত ভাবে মু হচ্ছে সবুঠু বড় গুণী, তাহলে ভগবান কাহকু নিজর করি বিচার করুন। ভগবান ভক্তকু দেখন্তি কেউ দৃষ্টিরে গুণবান দৃষ্টিরে, ভক্ত নিজকু দেখে কেউ দৃষ্টিরে গুণহীন দৃষ্টিরে, অভক্ত স্থিতিরে এটা হচ্ছে উল্টা। প্রভুপাদ মহারাজ সেখানে কোথায় না আমি সেদিন শুনেছিলে, অনলেস ওয়ান ইজ মিক অ্যান্ড হম্বল টু মেক প্রোগ্রেস ইন স্পিরিচুয়াল লাইফ ইজ ভেরি ডিফিকল্ট, ভেরি ডিফিকল্ট। যদি জনে দৈন্য এবং শান্ত সরল ধৈন্য স্বভাবিষ্ট বিশিষ্ট ন হুয়ে তাহলে আধ্যাত্মিক মার্গরে অগ্রগতি করা হচ্ছে তাপাই বহুত কষ্ট, বহুত কষ্ট, অসম্ভব কহিলে চলে। মহাপুর আচরণ করে দেখছেন, আমি আহ কথা কবা না, ভগবান দেখছেন আচরণ করে, আমার আচার্য মানে সমস্ত আচরণ দেখুন বিচার করুন। শবরী, শবরীঙ্ স্থিতি সমস্ত জাঁচান, শবরী তো জন্ম হয়েছিল কেউঠি, কিন্তু শবরীঙ্কর ভাবটা কম লা দেখুন। আমি শুনলে না, এইভাবে যদি দৈন্য স্বভাব বিশিষ্ট ন হয়ে তাহলে ভগবান দৃষ্টি আকর্ষণ কোণ আকর্ষিত হবনি নিজ আড়ু, শবরীঙ্কর ভাব কম লা শবরী, আপনার বিচার করতু শবরী যদি যোগ্য সম্পন্না ন হয়ে থাকে ভগবান কোণ যাই থাকে তাঁকু, ভগবান তাঁক নিকট যাই থাকে, যে জীবন সারা সেবাপরায়ণ হয়েকি রয়েছেন তাঁকু পণ্ডিত কহবে না, আমি তো এই পয়েন্টে আলোচনা করলে পণ্ডিত কি মূর্খ কি, শবরী পাঠ পড়লে কো স্কুল যাই তাঁকরে কোণ ইনস্টিচ্যুট লা কিছু লা কোশি শিক্ষা অনুষ্ঠান লা সেটি নথিলা, তো সে পাঠ পড়লে না কোণ গতি হবা, শবরী পাঠ পড়লে না না, শবরী পাঠ পড়ি না
ପଢ଼ିଥିବେ ନା କ'ଣ କେଉଁ ସ୍କୁଲ ଥିଲା ସେଠି ତାଙ୍କର ସେଠି ସେ ପାଠ ପଢ଼ିଲେ କେଉଁଠି ପାଠ ପଢ଼ିବାର ସୁଯୋଗ କାହିଁ କ'ଣ ଜଙ୍ଗଲ ଭିତରେ ସ୍କୁଲ ଅଛି ଆଜିକାଲି ସେ ସରକାର କରିଛନ୍ତି ଜଙ୍ଗଲ ଭିତରେ ଥିବା ସ୍କୁଲକୁ କିଏ ଯାଇଛନ୍ତି କେବେ ଦେଖିଛ କେଉଁଠି 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 ସେଇଟା ଆଚ୍ଛା ଆଉ ଭିତରକୁ ଯାଇଛ କେଉଁଠି ଭିତର ବୋଲେ ଦେଖିବ ମୁଁ ଯାଇଛି ସେଇଥିପାଇଁ ମୁଁ ତ କହୁଛି ଆମେ ଆମେ ପ୍ରଚାରକୁ ଯାଉନେ କି ରାଇଗା ଫାଇଗା ଯାଉ ସେ ଭିତରକୁ ସବୁ ଯାଉ ଦେଖିବା ଆଶ୍ଚର୍ଯ୍ୟ ହେଇଯିବ ସେ ଗୋଟେ ଗାଁକୁ ଯାଇଥିଲେ କେଉଁ ଗାଁଟା ମନେ ଅଛି ନା ଗତି ହେବା ମନେ ଗୋଟେ ଗାଁକୁ ଯାଇଥିଲେ ଆମେ ଆପଣ କେହି ବିଶ୍ୱାସ କରିବେନି ଆମର ପ୍ରୋଗ୍ରାମ୍ ହେବ ପ୍ରୋଗ୍ରାମ୍ ହେବ ବୋଲି ଯାଇଛୁ ସେ ଗାଁକୁ ସେ ଗାଁରେ ଯାଇକି ପହଞ୍ଚିଛୁ ପ୍ରୋଗ୍ରାମ୍ ଚାଲିଥିବା ସମୟରେ ତାଙ୍କ ଗାଁର ପାୱାର କଟ୍ ହୁଏ କରେଣ୍ଟ ଚାଲିଯିବ ନା କ'ଣ କରେଣ୍ଟ ନାହିଁ ନା କ'ଣ ନା କରେଣ୍ଟ କଟିଯିବ ନା କ'ଣ ଯାହା ବି ହଉ ନାଇଁ ସେଇଟା ନାହିଁ ମୁଁ ଆଉ ଗୋଟେ କଥା କହୁଛି ଯେଉଁଟା ମନେ ପଡ଼ିଯିବ କହିଲେ ମନେ ପଡ଼ିବ ତାଙ୍କ ଗାଁରେ କିରୋସିନ ମାନେ ଆମର ସେ ତ ଜେନେରେଟର ଚାଲିବ ଜେନେରେଟର କେମିତି ଚାଲିବ ତେଲ ତ ଦରକାର ନା ଜେନେରେଟର ଯେଉଁ ଚାଲିଲା ଜେନେରେଟର ଚାଲିବା ପାଇଁ କିରୋସିନ ସବୁ ଘର 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 ବୁଲି ସବୁ ଗୋଟେ ଢା କ'ଣ ଗଡ଼ୁ ଢାଳ କୁହନ୍ତି ତାକୁ ଧରି ବୁଲି ବୁଲି ସବୁ କିରୋସିନ ବି ତାଙ୍କ ଘରେ ମାନେ କିରୋସିନ ଜଳାଇବା ପାଇଁ ଯାହା ଘରେ ନାହିଁ ସେଇଠି ସେ ଯେଉଁ ସ୍କୁଲ ଥିବ ସେଠି ଛୁଆ ଆସୁଥିବେ ପାଠ ପଢ଼ିବା ପାଇଁ ମାନେ ସେ ଘର ଘର ବୁଲିକି ଏତିକି ଟିକେ ଟିକେ କିରୋସିନ କଲେକ୍ସନ କଲେ ଆମର ଜେନେରେଟର ପଡ଼ିଲା ପ୍ରୋଗ୍ରାମ ହେଲା ସେମାନଙ୍କୁ ମୋର ମନେ ଥିବ ମନେ ଅଛି ନା ସେ ଜାଗାଟା ମୁଁ କହିଦେଉଛି ଡେଟ୍ଟା ମୋର ମନେ ଅଛି ଡେଟ୍ ହେଉଛି ଡିସେମ୍ବର 31 ଜାନୁଆରୀ ପୂର୍ବ ଦିନଟା ନୂଆବର୍ଷ ପୂର୍ବ ଦିନଟା ଆପଣ ସେଠି ପ୍ରବଚନ ଦେଇଥିଲେ ହଁ କେଉଁ ବର୍ଷଟା ମନେ ନାହିଁ ନୂଆବର୍ଷ ପୂର୍ବ ଦିନଟା ହଁ ହେ କେଉଁ ଜାଗାଟା ମୋର ମନେ ବୋଧେ କେଉଁଝର ସାଇଡ୍ ନା କ'ଣ ସେଇ ହଁ କେଉଁଝର ସାଇଡ୍ ଆମେ ନଳପଙ୍ଗାରେ ଥିଲେ ନଳପଙ୍ଗା ପାଖରେ ନା ସେ ଯେଉଁ ଭାଗବତ ସପ୍ତାହ ହୁଏ ସେଇଠୁ ଭିତରୁ ଗୋଟେ ଗାଁକୁ ଯାଇଥିଲେ ସେ ସାଇଡ଼ରେ ଯାହା ବି ହଉ କହିବା ତାତ୍ପର୍ଯ୍ୟ ମୋର ଏଇ ପଏଣ୍ଟରେ ଆଲୋଚନା ସେଗୁଡ଼ା ସବୁ ପ୍ରଚାର କୁଆଡ଼େ କ'ଣ ଯାଇଛି ସେଗୁଡ଼ା ମନେ ପଡ଼ିଯାଏ କହିବା ତାତ୍ପର୍ଯ୍ୟ ସେଇଠି ଯେଉଁ ସ୍କୁଲ ଅଛି ପିଲା ସେଠି ପାଠ ପଢ଼ୁଥିବେ ନା ସେ କଥା ଛାଡ଼ି ଦିଏ ଆମେ ଯାଇକି ରହୁଛେ ବା ମାଳିଗୁଡ଼ା ମାଳିଗୁଡ଼ା ତ ଯାଇକି ଦେଖୁଛେ ନା ସେଠି ପିଲାଙ୍କୁ କୁହାହବ ପାଠ ପଢ଼ ସିଏ ପଢ଼ିବେ ନା ସେ ଫଟୋ ଯିଏ ଦେଖିଛନ୍ତି ସେମାନେ ଦେଖି ଆସୁଛନ୍ତି କି ତୁମେ ଏରିଆକୁ ଯାଉଛ ନା ପ୍ରଚାର କରିବା ପାଇଁ ଯିଏ ଦେଖନ୍ତି ସିଏ ଆମ ଆଶ୍ଚର୍ଯ୍ୟ ହେଇ ଚାହାନ୍ତି କାରଣ ସେ ଛୁଆ ଭକ୍ତମାନେ ଦେଖିନଥିବେ ସେ ଫଟୋ ଦେଖିବେ ଆମର ନାମଟ ମେଳାରେ ମରା ହେଇଥିଲା ନା କ'ଣ ସବୁ ଛୋଟ ଛୋଟ ଛୁଆ ମାନେ ଯେଉଁ ଛୁଆଟାକୁ ସ୍କୁଲ ଯିବା ବୟସ କି ସ୍କୁଲ ଯିବାଠୁ କମ୍ ବୟସ ସିଏ ସବୁ ଗୋଟେ ଗୋଟେ ଟାଙ୍ଗିଆ ଧରିକି କାନ୍ଧରେ ପକାଇକି ସବୁ ଜଙ୍ଗଲକୁ ଯାଉଥିବେ ସେ ସବୁ ଆସିକି ଠିଆ ହେଇଛନ୍ତି ଫଟୋ ଉଠାହେଇଛି ତାଙ୍କୁ ପୁଣି ମାଳି ଦିଆହେଇଛି ପ୍ରସାଦ ଦିଆହେଉଛି କୃଷ୍ଣ ଫଟୋ ଧରିଛନ୍ତି କହିବା ତାତ୍ପର୍ଯ୍ୟ ଆଜିର ସ୍ଥିତିରେ ଯଦି ଜଙ୍ଗଲ ଭିତରେ ଥିବା ଛୁଆମାନଙ୍କର ଅବସ୍ଥା ଏହା ତାହେଲେ ଶବରୀ କ'ଣ କଥା ବର୍ତ୍ତମାନ କୁହ ଶବରୀ ପାଠ ପଢ଼ୁଥିବ ବୋଲି କହିଲ ତ ଶବରୀ କେମିତି ପାଠ ପଢ଼ୁଥିଲେ କେଉଁଠି ପଢ଼ୁଥିଲେ କୁହ ଆଜିକା ସ୍ଥିତିରେ ଯଦି ଏଭଳି ପିଲା ଅଛନ୍ତି ତାହେଲେ ଶବରୀ ପାଠ ପଢ଼ୁଥିଲେ ନା କିନ୍ତୁ ତାଙ୍କୁ କ'ଣ କହିବା ମୂର୍ଖ କହିବା ନା ପଣ୍ଡିତ କହିବା କ'ଣ କହିବା ସେ ମୂର୍ଖ ନୁହଁ ପଣ୍ଡିତ କାହିଁକି ପଣ୍ଡିତ କାରଣ ଗୁରୁଙ୍କ ଆଦେଶଟା ପାଳନ କରିଛନ୍ତି ନା ଗୁରୁଙ୍କ ଆଦେଶଟା ପାଳନ କରିଛନ୍ତି ଯଥାଯଥ ସେବା କରିଛନ୍ତି କେତେ ଦିନ ସେବା କରିଛନ୍ତି ସମ୍ପୂର୍ଣ୍ଣ ଜୀବନ ସମ୍ପୂର୍ଣ୍ଣ ଜୀବନକୁ ସେବାରେ କ'ଣ ନିୟୋଜିତ କରିଦେଲେ ପୁଣି କୌଣସି ଗ୍ଲାନି ନାହିଁ କୌଣସି ଦୁଃଖ ନାହିଁ କୌଣସି ହତାଶ ଭାବ ନାହିଁ କି ଅଧୈର୍ଯ୍ୟ ଭାବ ନାହିଁ ଧୈର୍ଯ୍ୟ ହରେଇ ନାହାନ୍ତି ଆଉ ନୂତନ ଉତ୍ସାହର ସହିତ ସେ ସେବା କରୁଛନ୍ତି ପ୍ରତିଦିନ ସେଭଳି ଫଳ ତୋଳିକି ଆଣିବେ ସେଭଳି ରାସ୍ତା ସଫା କରିବେ ସେଭଳି ଫୁଲ ବିଛେଇକି ରଖିବେ ଭଗବାନ ଯେଉଁଦିନ ଆସିଲେ ସେଇଦିନ ଯେଉଁ ସେବା ଥିଲା ସେଇଟା ସବୁଦିନ ନିତିଦିନିଆ ସେ ସେବା ଥିଲା କିନ୍ତୁ ଯେତେବେଳେ ଭଗବାନ ଆସି ପହଞ୍ଚିଛନ୍ତି ଲୀଳା ତ ସମସ୍ତେ ଜାଣିଛନ୍ତି ଆମେ କେଉଁ ପଏଣ୍ଟରେ ଆଲୋଚନା କରୁଛେ ଆମେ ଆଲୋଚନା କରୁଛେ ସବରିଙ୍କର ଭାବଟା କ'ଣ ଥିଲା ଭଗବାନ ଆସିଛନ୍ତି ଭଗବାନ କାହା ପାଖକୁ ଯାଆନ୍ତି ଏଇ ତୃଣାନ୍ତପୀ ଭାବର ଯିଏ ଅଧିକାରୀ ଭଗବାନ ତା ପାଖକୁ ଯାଆନ୍ତି ଏଇ ପଏଣ୍ଟରେ ଆମ ଆଲୋଚନା ହେଉଛି ସବୁରି ସେଠି କ'ଣ କହିଛନ୍ତି ଯେତେବେଳେ ଯାଇ ଭଗବାନ ପହଞ୍ଚନ୍ତି ଦୁଇ ଭାଇ ଯାଇ ପହଞ୍ଚନ୍ତି ହଁ
ସବରି ତ ସେଠି ସମସ୍ତେ ଜାଣିଛନ୍ତି ସବରି କିଭଳି ଫଳ ଦେଇଛନ୍ତି, ବହୁତ ସୁନ୍ଦର ପ୍ରସଙ୍ଗ ସିଏ ଫଳ ଦେଇଛନ୍ତି ଭଗବାନ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣଙ୍କ ରାମଚନ୍ଦ୍ର ମହାପ୍ରଭୁ ସେବନ କରିଛନ୍ତି, ଏବଂ ସେ ଅଇଁଠା ଫଳର ବହୁତ ରହସ୍ୟ ଅଛି ଏଇଠି କହିବା ପାଇଁ ମୁଁ ଯେଉଁଟା ଯାଉନି, ମୁଁ ତାକୁ ସବୁ ପଢ଼ିଛି, ମୁଁ ବାହାର କରିଛି କେତେ ସିଦ୍ଧାନ୍ତ ଅଛି ତା ଭିତରେ, ଅଇଁଠା ଫଳ କାହିଁକି ଦେଲେ, ଅଇଁଠା ଫଳଟା ପ୍ରକୃତରେ ଦେଇଥିଲେ ନା ନାହିଁ କ'ଣ, ବହୁତ ରହସ୍ୟ ଅଛି। ତ ଯାହା ବି ହଉ ସେଇଟା ସମସ୍ତେ ଜାଣିଛନ୍ତି, ତ ସେ ଫଳ ଚାଖିକି ଦେଉଥିଲେ ଭଗବାନଙ୍କର ପ୍ରୀତି ଅର୍ଥେ, କିନ୍ତୁ ତାଙ୍କ ଭାବ କ'ଣ ଥିଲା, ଭଗବାନଙ୍କୁ ସେ ସ୍ତୁତି କରିବା ପାଇଁ ଯାଇଛନ୍ତି, ଭଗବାନ ସେଠି ତାଙ୍କୁ କହିଛନ୍ତି, ପ୍ରବଚନ ଦେଇଛନ୍ତି, ଆଉ ସେଠି ଭଗବାନଙ୍କୁ ସେ ସ୍ତୁତି କରିବା ପାଇଁ ଇଚ୍ଛା କରିଛନ୍ତି, କହୁଛନ୍ତି କ'ଣ, କେହି ବିଧି ଅସ୍ତୁତି କର ତୁମାରି ଅଧମ ଜାତି ମେ ଜଡ଼ମତି ଭାରି, ଅଧମ ତେ ଅଧମ ଅଧମ ଅତି ନାରୀ ତିନ ମହମେ ମତି ମନ୍ଦ ଘାରି। ଦେଖନ୍ତୁ ବିଲକୁଲ ଏଇ ଭାବ, ତୃଣାଦପି ସୁନିଚନ ଭାବ, ସମ୍ପୂର୍ଣ୍ଣ ତୃଣାଦପି ସୁନିଚନ ଭାବର ଏଠି ପୁରା ନମୁନା। କେହି ବିଧି ଅସ୍ତୁତି କର ତୁମାରି, ପ୍ରଭୁ କେଉଁ ବିଧିରେ ମୁଁ ଆପଣଙ୍କ ସ୍ତୁତି କରିବି ମୁଁ ଜାଣିନି, ସବୁରେ ଜାଣିଛନ୍ତି ନା କେମିତି ସ୍ତୁତି କରିବେ, ଭଗବାନ ସ୍ତୁତି କରାଯାଏ କ'ଣ କେମିତି ସେ ଜାଣିଛନ୍ତି ନା, କିନ୍ତୁ ପ୍ରକୃତରେ ତାଙ୍କ ପାଖରେ ସେ ଜ୍ଞାନଟା ଅଛି। କେମିତି ଅଛି ଜ୍ଞାନଟା, କ'ଣ ଶାସ୍ତ୍ର ପଢ଼ି ଜାଣିଛନ୍ତି ନାହିଁ, ଭଗବାନ ଦେଇଛନ୍ତି ଗୁରୁଙ୍କ କୃପା, ସାଧୁଙ୍କ କୃପାରେ ସେ ଜ୍ଞାନଟା ସେ ପାଇଛନ୍ତି, ନଚେତ୍ ଏଭଳି ସେ କହୁଛନ୍ତି କାହିଁକି, ଏ ଦୈନ୍ୟ ସ୍ୱଭାବ ବିଶେଷ ସେ କହୁଛନ୍ତି। ଅଧମ ଜାତି ମେ ଜଡ଼ମତି ଭାରି, ଅଧମ ଜାତିରେ ଆମେ ଜନ୍ମ ହେଇଛୁ, ଆଉ ଜଡ଼ମତି, ଆଚ୍ଛା ଜଡ଼ମତି ଚିନ୍ମୟମତି ସେ କ'ଣ ଜାଣିଛନ୍ତି, କେଉଁଟା ଜଡ଼ କେଉଁଟା ଚିନ୍ମୟମତି କୁହନ୍ତୁ ତ, ଯଦି ଜ୍ଞାନ ନଥିଲା ଗତି ହେବା, ବର୍ତ୍ତମାନ ବିଚାର କର, ଯଦି ଜ୍ଞାନ ନଥିଲା ତାହେଲେ ଜଡ଼ମତି କେଉଁଟା ଚିନ୍ମୟମତି କ'ଣ ଏମିତି କିଛି ଅଲଗା ଅଛି ବୋଲି ସେ ବୁଝିପାରିଛନ୍ତି ବୋଲି ତ କହିଲେ, କେମିତି ବୁଝିଲେ, ଯାଇକି ବର୍ତ୍ତମାନ ମାଳିଗୁଡ଼ାରେ ପଚାରିବ ତ କେଉଁ ଛୁଆକୁ, ତୋର ଜଡ଼ମତି ନା ଚିନ୍ମୟମତି, ଆବା ଗାବା ହେଇଯା କ'ଣ ବାବା କ'ଣ କହୁଛି, ସେ ଛାନିଆ ହେଇଯା କ'ଣ ଇଏ କହୁଛି କି, ସେ କେମିତି କହିଲେ, ଭଗବାନ ଜ୍ଞାନ ଦିଅନ୍ତି। ସେଥିପାଇଁ କହୁଛନ୍ତି ଅଧମ ଜାତି ମେ ଜଡ଼ମତି ଭାରି, ଆଉ କ'ଣ କହୁଛନ୍ତି, ଅଧମ ତେ ଅଧମ ଅଧମ ଅତି ନାରୀ, କେତେ ଥର ଅଧମ 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 ଲଗେଇଛନ୍ତି, ତୃଣାନ୍ତ ଭାବଟା ଦେଖନ୍ତୁ, ଅଧମ ତେ ଅଧମ ଅଧମ ଅତି ନାରୀ, ଅଧମ ଭିତରେ ଅଧମ, ଅଧମ ଜାତି ଯେତେ ଜାତି ଅଛି ଅଧମ ଭିତରେ ପୁଣି ଅଧମ, ମାନେ ସବର ଜଙ୍ଗଲୀ ଆମ ଅବସ୍ଥା ହେଉଛି ଏହା, ପୁଣି ତା ଭିତରେ ପୁଣି ଅଧମ କ'ଣ, ନାରୀ ଶରୀର ପାଇଛି, ଅଧମ ଅତି ନାରୀ, ପୁଣି ସେଇଥିରେ ପୁଣି ତିନି ମହ ମତି ମନ୍ଦ ଅଘାରୀ, ପୁଣି ମତି ହେଉଛି ସବୁବେଳେ କ'ଣ, ମତି ପାପରେ ଲାଗୁଛି, ପାପମତି, ପ୍ରଭୁ ମୁଁ ଆପଣଙ୍କର କ'ଣ ସ୍ତୁତି କରିବି। କିନ୍ତୁ ଭଗବାନ ସେଠି, ଆଚ୍ଛା ସେଇଦିନ ଶବରୀଙ୍କୁ ଭଗବାନ ସେଇଦିନ କୃପା କରିଛନ୍ତି, କୃପା ତ ପାଇଛନ୍ତି ସିଏ, ସେଦିନ ତାଙ୍କ ଜୀବନ ସାର୍ଥକ ହେଲା, ସେଇ ସ୍ତୁତି କରିଛନ୍ତି, ଫଳ ଦେଇଛନ୍ତି ଏବଂ ସ୍ତୁତି କରିଛନ୍ତି, ସେଇଦିନ ହିଁ ଭଗବାନଙ୍କର ପାଦପଦ୍ମରେ ପ୍ରଣାମ କରିକି ମସ୍ତକ ରଖିକି କ'ଣ ହେଇଛନ୍ତି, ସ୍ୱର ଛାଡ଼ିଛନ୍ତି, କଥିତ ଅଛି ସେଇଦିନ ହିଁ ସ୍ୱର ଛାଡ଼ିଛନ୍ତି। ଦେଖନ୍ତୁ ଶବରୀଙ୍କର କିଭଳି ମତି ଥିଲା, ତାଙ୍କ ଭାବନାଟା ଥିଲା ଏହା, ତ ଆମେ ଏଇ ପଏଣ୍ଟରେ ଯାହା ପ୍ରଭୁପାଦ କହିଲେ, ଅନ୍ଲେସ୍ ୱାନ୍ ଇଜ୍ ମିକ୍ ଆଣ୍ଡ ହମ୍ବଲ ଟୁ ମେକ୍ ପ୍ରୋଗ୍ରେସ୍ ଇନ୍ ସ୍ପିରିଚୁଆଲ ଲାଇଫ୍ ଇଜ୍ ଭେରି ଡିଫିକଲ୍ଟ, ଭେରି ଡିଫିକଲ୍ଟ, ସବୁ ଗୁଣ ଥାଇପାରେ, ଯଦି ଏଇ ଗୁଣଟା ନାହିଁ ଏଇଟା ବା ମୁଖ୍ୟ, ସବୁ ଗୁଣ ଥାଇପାରେ, ଯଦି ଏଇ ଗୁଣ ନାହିଁ, ଦୈନ୍ୟ ସ୍ୱଭାବ ନାହିଁ, ଯେମିତି ଜଣେ ଉଦାହରଣ ଦିଆଯାଏ, ଜଣେ ନାରୀ ବହୁତ ଆଭୂଷଣ ପିନ୍ଧିଛନ୍ତି, ଦେଖିବା ପାଇଁ ବହୁତ ସୁନ୍ଦର ଆଭୂଷଣ ବହୁତ ପିନ୍ଧିଛନ୍ତି, ସବୁ ଅଳଙ୍କାର ପିନ୍ଧିଛନ୍ତି, କିନ୍ତୁ ବସ୍ତ୍ର ପିନ୍ଧିନାହାନ୍ତି, ଦେଖିବାକୁ କ'ଣ ସୁନ୍ଦର ଲାଗିବ, ବସ୍ତ୍ରବିହୀନ ନାରୀ ଯେତେ ଆଭୂଷଣ ପିନ୍ଧିଲେ ଯାହା ଠିକ୍, ସେଭଳି ଆମର ଯେତେ ଗୁଣ ଥାଉ କି ଯଦି ଦୈନ୍ୟ ଭାବ ନାହିଁ, ତୃଣାଦପି ସୁନିଶ୍ଚନ ଭାବ ଯଦି ନାହିଁ, ତାହେଲେ ଆମ ଅବସ୍ଥା ହେଉଛି ସେୟା, ଭଗବାନଙ୍କର କୃପା ପାଇବା ବହୁତ କଷ୍ଟ, ବହୁତ ଆମକୁ ସିରିୟସ୍ ହେବା ଆବଶ୍ୟକ। তবে আমি সে পয়েন্টে আলোচনা করলে উত্তম হইয়া আপনাকে মানে তৃণাধম, উত্তম হয়েকি নিজকে তৃণ ঠারু হীন বিচার করা এবং তাপরে কোন কোচন আমি তাপর স্টেপকে যা তরিব সহিষ্ণুনা। এটি সে কথা কহিলেন তরিব সহিষ্ণুনা, দুই প্রকার সহিষ্ণুতা করে বৃক্ষ সম, দুই প্রকার সহিষ্ণুতা বৃক্ষর দুই প্রকার সহিষ্ণু গুণ অছি কোন তাপরে কহিবে বৃক্ষর কোন দুই প্রকার সহিষ্ণুতা,
বৃক্ষ যে ন কাটিলে হ কিছু না বলয়, বৃক্ষ যে ন কাটিলে হ কিছু না বলয়, সুখাইয়া মইলে কারে পানি না মাগয়, সুখাইয়া মইলে কারে পানি না মাগয়।
এ দুই প্রকার সহিষ্ণুতা গুণ মহাপুরুষ কলে তৃণাদবি শুনেছে না, তরর ইব সহিষ্ণুনা, তরু ভি তরর ইব তরু ভি সহিষ্ণু হওয়া উচিত। তরু ভি সহিষ্ণু কোণ না, বৃক্ষ যেন কাটিলে হ কিছু না বলয়, শুখাইয়া মইলে কারে পানি না মাগায়, ইয়ে হচ্ছে সহিষ্ণুতা ভাব। কাটিলে কিছু না বলয়, বৃক্ষকে আমি কাটিবা কিছু কৌছি না, বৃক্ষ কৌছি না কাই মতো কাটুছু ভাই কষ্ট হচ্ছে কাটেনি কাটেনি কৌছ না, বৃক্ষ কৌনান্ত কাঠরিয়া যাচ্ছি কাটি পকাউছি বৃক্ষ ছেদন করে দেছি, বৃক্ষের কোণী প্রতবাদ নাই কিছু কহে না। দেখুন তিনটা সিদ্ধান্ত, বৃক্ষ কেমিতি প্রতবাদ করে নি, কাটিলে কিছু না বলয়, প্রথম হচ্ছে কিছু বলে না কিছু কহে না, বৃক্ষ কৌছি কাটেনি বলে কৌছি না কহনি। দ্বিতীয় হচ্ছে আপত্তি করে না, মনা বি করুনি, কিছু কহুনি মনা বি করুনি। তৃতীয় হচ্ছে দুঃখই প্রকাশ করুনি, মতো কাটি দেছি দুঃখ প্রকাশ করুনি। সেদে মহান বৃক্ষ সহ তুলনা করছেন, সহিষ্ণু হবে তো বৃক্ষ ভি হবে না। আমার যে ইপ্সিত ফল, নামর ইপ্সিত ফল যে পাইপা চাহুচার তাহলে ভক্তর এই যোগ্যতা হওয়া আবশ্যক, এই সহিষ্ণুতা গুণ আবশ্যক, নচেত হবনি সহিষ্ণুতা কিছু মানে এমনি কে অনিষ্ট কলে বি বৃক্ষ যেমি দুঃখ প্রকাশ করে নি, কে অনিষ্ট কলে মধ্যে কে আমার ক্ষতি কলে মধ্যে এমনকি প্রাণনাশ কলে বি কিছু কহবনি, রইপারি আমি কোণ সন্তুষ্ট মাধব রইপার বহুত কষ্ট নাই কি প্রকৃতরে আমি যে শুণুছে দেখবে কত সুন্দর এই ভাবটা আমার আসা বহু মুশকিল। তৃণাদবী ভাব হুয়ে তো আসি পড়ে কষ্টে মষ্টে হ্যাঁ ঠিক আছে মোর যোগ্যতা নেই কহি 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 হয়তো সে ভাবটা পড়ে আসব, কিন্তু তরিব সহিষ্ণুনা এটা বহুত কষ্ট, এটা আসা বহুত মুশকিল কিন্তু অসম্ভব নুহ, সাধুগুর কৃপার হব শুণবা তো সে বিষয় কিভাবে আজ মু সে যে পড়ুলি বৃহত নারীদেব পুরাণ বাবা সনকমুনি কেছেন সেটা আসব আমার এই প্রসঙ্গ তো আসবে এই পয়েন্ট তরিব সহিষ্ণুতা হি আসব। কত সুন্দর ভাব কিভাবে সহিষ্ণু, কাটিলে মধ্যে আমি মারিলে মধ্যে কিছু কহবানি, মারিব আমি জনে আমি কহা কিছু কহবানি ন কই রইপার না, কিন্তু এইটা হচ্ছে ভাব কিছু কহবানি এবং বাধা বি দেবানি, তাকে তা কার্যের বাধা দেবানি, মারুছ ঠিক আছে মার ভাই মারিব মার সন্তোষ মাধব।
জয় শ্রী শ্রী গৌনিতা শ্রী শ্রী কৃষ্ণ রাম কি জয়।
কিছু কহবানি তা কার্যের বাধা দেবানি, এবং আউটে কোন সিদ্ধান্ত মানে আম প্রতি যে অনিষ্টকারী সে অনিষ্টকারী প্রতি মধ্যে রুষ্ট হবে নি, তাঁর ক্রোধ প্রকাশ করবানি, ইয়ে হচ্ছে তৃণাদবী ভাব। এইসব সিদ্ধান্তটা খালি শুনে থাকে, এগুলা আলোচনার আসব প্রসঙ্গকে পুরা শুণবা, এই কারণ এই জিনিসগুলো আমি জাঁয়া আবশ্যক না শুণবা আবশ্যক, এগুলা যদি ঠিকসে ন শুণবা কোণ ଏତ ଶୁଣିବା ଦରକାର। ଭକ୍ତଙ୍କ ଭାବ କିଭଳି ହେବା ଉଚିତ ସମସ୍ତେ ଯଦି ଜାଣିଛନ୍ତି, ଦିଳନାଥ ବି ଶୁଣିଛନ୍ତି, ତର୍ଜୀବ ଶୋଷଣା ସବୁ ଜାଣିଛନ୍ତି, ଏତେ ଆଲୋଚନା କ'ଣ ଦରକାର? କାରଣ ଆମେ ଜାଣିବା ଆବଶ୍ୟକ ଭକ୍ତଙ୍କ ସ୍ଥିତି କିଭଳି। ମନେ ମନେ ମଧ୍ୟ ସେ ଅନିଷ୍ଟକାରୀଙ୍କ ପ୍ରତି କୌଣସି ରୁଷ୍ଟ ହେବେନି, ତାଙ୍କୁ ଖରାପ ଭାବିବା, ତାଙ୍କ ଉପରେ କ୍ରୋଧ ପ୍ରକାଶ କରିବା, ଏଇଟା ନୁହଁ, ସେହି ସ୍ଥିତି ରହିବା। ଏବଂ ଚତୁର୍ଥ ହେଉଛି କୌଣସି ପ୍ରକାର ବିଚଳିତ ହେବେନି। ଇଏ ହେଉଛି ତୃଣାନବୀ ସରି ତରରିବ ସହିଷ୍ଣୁନା ଭାବ, ଏଇଟା ହେବ? କେତେ ସମୟର ସାଧନ ଏଇଟା ହେବ କହିଲ ତିଲରାମରୁ? ହେବ ଏଇଟା ନା ହେଇପାରେ କାହାର? ମୁଁ ତ ଜାଣୁଛି ମୋର ହେବନି, ଏଇଟା ପ୍ରକୃତରେ ଏହା ବହୁତ କଷ୍ଟ, ହେବନି, ଆମେ ସହିପାରୁନେ। ଟିକିଏ ଗୋଟେ କଥା ଯଦି କଡ଼ା କଥା କି ଶୁଣିଦେବ ତାହେଲେ ଆମକୁ ଯଦି ଶୁଣିବା ପାଇଁ ପଡ଼ିଯାଏ ତାହେଲେ ଆମେ ସହିପାରୁନେ। ସତ ମୁଁ ମୋ କଥା କହୁଛି, ଆମେ ସହିପାରୁନେ। ତା ମାନେ ଏଠୁ ସ୍ପଷ୍ଟ ସୂଚନା ମିଳିଯାଉଛି ଆମେ ଭଗବାନ କୃପା ପାଇବା ବହୁତ କଷ୍ଟ, ବହୁତ କଷ୍ଟ, କିନ୍ତୁ ହତୋତ୍ସାହିତ ହେବାର ନାହିଁ, ଚେଷ୍ଟା କରିବାକୁ ପଡ଼ିବ। ଆମର ଅବସ୍ଥା କ'ଣ କି ଆମେ ସହିତ ପାରୁନେ, ଓଲଟା ଚ୍ୟାଲେଞ୍ଜିଂ ମୁଡ଼ରେ ଆମେ ସବୁ ଫେସ୍ କରୁଛେ ସବୁକିଛି, ଇଏ ସବୁ ଜିନିଷ ଆମେ ଦେଖୁନା ଚ୍ୟାଲେଞ୍ଜିଂ ମୁଡ଼ ନା ଆଗ ମୋତେ ଏଇଟା କହୁଛି ଚ୍ୟାଲେଞ୍ଜ। ଭକ୍ତର ଏଇ ମୁଡ଼ ରହିବା ଉଚିତ ନୁହଁ, ଭକ୍ତ ଯଦି ଏଇ ମୁଡ଼ରେ ରହିବ ତାହେଲେ ସେ ଭଗବାନଙ୍କ କୃପା ପାଇବନି। ଆଗକୁ ବଢ଼ିବା ପାଇଁ ଯଦି ପ୍ରକୃତରେ ଇଚ୍ଛା ଅଛି ତାହେଲେ କ'ଣ କରିବା ଉଚିତ? ଏଇ ଭାବ ରହିବା ଉଚିତ, ସହିବାକୁ ପଡ଼ିବ ଉଭୟ କ୍ଷେତ୍ରରେ। ଉଭୟ କ୍ଷେତ୍ର ମାନେ ମେଟେରିଆଲି ହେଇପାରେ ବା ସ୍ପିରିଚୁଆଲି ହେଇପାରେ, ଭୌତିକ କ୍ଷେତ୍ରରେ ହଉ କି ଆଧ୍ୟାତ୍ମିକ କ୍ଷେତ୍ରରେ ହଉ, ଯଦି ଆଗକୁ ବଢ଼ିବା ପାଇଁ ଇଚ୍ଛା ଅଛି ତାହେଲେ ସହିବା ପାଇଁ ପଡ଼ିବ। ଗୁରୁଦେବ କୁହନ୍ତିନି, ଶ୍ରୀ ସମତ ଗୌରବନ୍ଦ ଗୋସ୍ୱାମୀ ଗୁରୁ ମହାରାଜ କୁହନ୍ତି, ତୁମେ କଥା ଟିକେ ସହିପାରୁନ ତୁମେ କ'ଣ ଆଗକୁ ବଢ଼ିବ? ଆମେ କେତେ ସହିଛୁ? ଯିଏ ସହିଛନ୍ତି ସିଏ କହିପାରିବେ ନା? ଆମେ କ'ଣ କହିପାରିବା ନା? ଆମେ ସହିଛୁ, ମୁଁ ସହିଛି, ତୁମେ ସହିପାରୁନୁ ବୋଲି କହିପାରିବା ନା? ଆମେ ଏଇଟା କହିପାରିବାନି। ଆମେ ସମସ୍ତେ ବିଚାର କରୁଛୁ ଆରେ ଆମର ସୁଯୋଗତା ନାହିଁ, ଆମେ କେବେ ସେ କୃପା ସେ କରିବେ, ଆମକୁ ସେଭଳି ପ୍ରୟାସ କରିବା ଉଚିତ, ପ୍ରାର୍ଥନା କରିବା ଉଚିତ, ସହିବା ଆବଶ୍ୟକ। ଗୋଟେ ମେଟେରିଆଲ ଜଗତରେ ବି ଦେଖୁନାହାନ୍ତି କେତେ ସହିବା ପାଇଁ ପଡ଼ୁଛି, ଜଣେ ବ୍ୟକ୍ତି ତା ପରିବାର ପାଇଁ କେତେ ସହୁଛି, କେତେ କଷ୍ଟ, କେତେ ଲାଞ୍ଛନା, କେତେ ଅପମାନ, କେତେ ପ୍ରକାର କଥା ସହିକି ପୁଣି ତାକୁ ମ୍ୟାନେଜ୍ କରି ଚାଲୁଛେ ନା? ଆଉ ସ୍ତ୍ରୀ କଥା କହିଦେଉଛି, କେତେ କଡ଼ା କଥା କହିଦେଉଛି, କ'ଣ ତା'ପରେ କ'ଣ ସିଏ ତାକୁ ପୋଷୁନି? କହିଲେ ଦେଖି ପୋଷୁଛି ନା ନାହିଁ? ଆମର ତ କାହାର ସେ ଅଭିଜ୍ଞତା ନାହିଁ, ଜାଣିବ କ'ଣ କି ସେ ତାର ପୋଷିବ ନା? ପୁଅ କେତେ କଡ଼ା କଥା କହିଦେଉଛି, କଡ଼ା କଥା ଶୁଣିଲା ପର୍ଯ୍ୟନ୍ତ ବାପା କ'ଣ କରୁଛି? ତାକୁ ପୋଷୁଛି ନା? ଦେଖୁନା କେତେ ସହୁଛନ୍ତି, ଗୋଟେ ମେଟେରିଆଲ ଜଗତରେ ଷ୍ଟ୍ରଗଲ୍ କରୁଛନ୍ତି ସେମାନେ କେବଳ ବଞ୍ଚିବା ପାଇଁ, ଏତିକି ସହୁଛନ୍ତି, ଆଉ କ'ଣ ତାଙ୍କର ଜୀବନର କ'ଣ ଲାଭ ଅଛି କହୁନାହାନ୍ତି? ଜୀବନ କ'ଣ ପରିଶ୍ରମର କ'ଣ ଫଳଟା, କ'ଣ ଲାଭଟା, କ'ଣ ଦିନ ଦିନ ତ ମରିବି, କ'ଣ ଏତେ ସହିବାର ଆବଶ୍ୟକ କ'ଣ? କିନ୍ତୁ ଖାଲି ଗୋଟେ ଗୋଟେ ଜୀବନଟାକୁ ନିର୍ବାହ କରିବା ପାଇଁ ଏତେ ସହି ଯାଉଛନ୍ତି। ଆଉ ଭକ୍ତି ମାର୍ଗରେ ଯିଏ ଭକ୍ତି କରୁଛି କୃଷ୍ଣଙ୍କୁ ପାଇବ, ନ ସହି ଯିଏ ପାଇଯିବ କୃଷ୍ଣଙ୍କୁ? ଆମର ମହାରାଜ କୁହନ୍ତିନି ସ୍ୱୟଂ ସ୍ୱୟଂ ମହାରାଜ ବହୁତ ସୁନ୍ଦର କଥା କୁହନ୍ତି, ଆମେ ତ ବାହାରେ ମହାରାଜଙ୍କ କଥା ପ୍ରାୟ ଓଡ଼ିଆରେ କହିଥାଉ, ଯେ ସହିଛି କଷ୍ଟ ତା ପାଇଁ ମୁକୁଟ ସଜାଇ ରଖିଛି ହରି, ଅନ୍ତ କାଳେ ତାକୁ ପିନ୍ଧାଇ ଦିଅନ୍ତି ନିଜ ହସ୍ତେ ଚକ୍ରଧାରୀ। ସ୍ୱୟଂ ବିଷ୍ଣୁ ମହାରାଜ ସେଥିପାଇଁ କୁହନ୍ତି, ଯିଏ ସହିଛି କଷ୍ଟ ତା ପାଇଁ ମୁକୁଟ ସଜାଇ ରଖିଛି ହରି, ଯିଏ କଷ୍ଟ ସହିଛି ତା ପାଇଁ ମୁକୁଟ ରଖିଛନ୍ତି ନା? ଆଉ ପ୍ରକୃତରେ ମୁକୁଟ ରଖିଛନ୍ତି ଭଗବାନ, ଆଉ ପିନ୍ଧେଇବେ କେଉଁ ସମୟରେ? ଅନ୍ତିମ ସମୟରେ, ଅନ୍ତିମ ସମୟରେ। ଆମେ ଯେଉଁ ଦେଖୁନାହାନ୍ତି ଆମେ ସେବା ପାଇଁ ଯେଉଁ କଷ୍ଟ ସହୁଛେ, ଯିଏ ସେବା ପାଇଁ କଷ୍ଟ ସହୁଛି କ'ଣ ଭଗବାନ ତା ସେବାର ଫଳ ତାକୁ କିଛି ଦେବେନି ନା? ଦେବେ ନା? ଆଉ ଦେବେନି କେମିତି? ଯିଏ କଷ୍ଟ ସହୁଛି ସେବାର ଫଳ ଅଛି ନା? କାରଣ ସାଧନଟା କ'ଣ କି? ସାଧନଟା ବି ଗୋଟେ କଷ୍ଟ, ସାଧନଟା କଷ୍ଟ ନାହିଁ? ସକାଳୁ ମଙ୍ଗଳାରତୀ ସମୟରେ ନିଦ ଭାଙ୍ଗୁନଥିବ, ଗୋଟେ ଶରୀରଟା ଚାହୁଁଥିବ ଶୋଇବା ପାଇଁ, ଶରୀରକୁ କ'ଣ ନିଦ୍ରାରୁ କ'ଣ ନିବୃତ୍ତ ରଖିକି ଆମେ କ'ଣ ଉଠିକି ଆସୁଛେ, ସ୍ନାନ କରିକି ଶୌଚିକି ଆସି ଠିଆ ହେଉଛେ ଠାକୁରଙ୍କ ପାଖରେ, ଏଇଟା କେତେବେଳେ ତ୍ୟାଗ କରି ଆସିଲେ, କେତେବେଳେ ସହିକି ଆସିଲେ କଷ୍ଟ? ଦେଖନ୍ତୁ, ଶଯ୍ୟାକୁ ଛାଡ଼ି ଆସିଲେ, ନିଦ୍ରାକୁ ଛାଡ଼ି ଆସିଲେ, ସହିକି ଆସିଛେ ନା? ଜଣେ ଏତିକି ଯେଉଁ ସହିଲା ତାର କ'ଣ ଫଳ କିଛି ଅଛି କି ନାହିଁ? ଅଛି, ଆଜି ସେତିକି ସହୁନି, ସେ କ'ଣ କୃପା ପାଇବ? ଭଗବାନଙ୍କ ଆରତୀ ଚାଲିଥିବ, ଯିଏ ଶୋଇଥିବ ସେ କୃପା ପାଇବ କି? ଭକ୍ତି ମାର୍ଗଟା ସେୟା ନା, ଯିଏ ସହିଛି କଷ୍ଟ ତା ପାଇଁ ମୁକୁଟ ସଜାଇ ରଖନ୍ତି। ଏ ଯେମିତି ଆମ ରଥ କାମ ଚାଲିଛି, ଜଗନ୍ନାଥ ଭିତରେ ଆମର ଯାହା ଭ୍ରମଣ କରିକି ଯିବେ, ପ୍ରସାଦ ହଲ୍ରେ ରହିବେ, ଆମର ଯେଉଁ ଛୋଟିଆ ରଥ ହେଇଛନ୍ତି ଜଗନ୍ନାଥ ଯିବା ପାଇଁ, ଯାହା ସେଠି ଯେଉଁ ପରିଶ୍ରମ କରୁଛନ୍ତି ଭକ୍ତମାନେ, ଯେଉଁ ଯେଉଁ ପରିଶ୍ରମ, ସବୁ ପରିଶ୍ରମ, ପ୍ରତି ସେବା ହେଉଛି ସେୟା, ସେବାରେ କଷ୍ଟ ରହିଛି। ଏ ତ ଆସିବ ଭକ୍ତିମ ଠାକୁର ସେଥିପାଇଁ କହିଛନ୍ତି,
ତୋମାର ସେବାଏ ଦୁଃଖ ହୟ ଯତ, ତୋମାର ସେବାଏ ଦୁଃଖ ହୟ ଯତ, ସେଇ ତ ପରମ ସୁଖ, ସେଇ ତ ପରମ ସୁଖ, ସେବା ସୁଖ ଦୁଃଖ ପରମ ସମ୍ପଦ, ସେବା ସୁଖ ଦୁଃଖ ପରମ ସମ୍ପଦ, ନାଶଏ ଅବିଦ୍ୟା ଦୁଃଖ, ନାଶଏ ଅବିଦ୍ୟା ଦୁଃଖ।
ଦେଖୁନାହାନ୍ତି କ'ଣ କହିଲେ, ତୁମାର ସେବାଏ ଦୁଃଖ ହେଉଛ ତ ସେଇ ତ ପରମ ସୁଖ। ସେବାରେ ବି ଦୁଃଖ ଆସୁଛି ନା, କଷ୍ଟ ଆସୁଛି ନା, ଏ ସେବା କଷ୍ଟ ଛାଡ଼, ଆମେ ତ କାହା କଥା ସହିପାରୁନେ। ଇଏ ସହିବା ତ ଦୁଇଟା ଜିନିଷ ଆମେ ଆଲୋଚନା କରୁଛେ, କାହା କଥା ଆମେ ସହିପାରୁନେ। ସେବାର ତ କଷ୍ଟ ଠିକ୍ ଅଛି, କରିଦେବା, ସେବା ନକଲେ ହେବନି ରେ ବାପା, ମଠେ ରହିହବନି, ଦିଅ କର, ସେଇ ହିସାବରେ ଆମେ ଖାଲି କରୁଛେ। ତଥାପି ଆମ ମନ କେତେ ବିଦ୍ରୋହ ଭାବ ଆସିଯାଉଛି, ମୁଁ କାହିଁ କରି ଏତେ ସେବା, ଏଇ ଭାବ ଆସିଯାଉଛି। ଯିଏ ସହିଛି, ଯିଏ ଏତେ ପରିଶ୍ରମ କରୁଛି, ଯିଏ ଠାକୁର ପାଇଁ ସେବା କରୁଛି, ଠାକୁର ଯିଏ ଶୃଙ୍ଗାର କରୁଛି, ଯିଏ ଠାକୁର ପାଇଁ ରୋଷେଇ କରୁଛି, ଯିଏ ଠାକୁର ପାଇଁ କ'ଣ ଗ୍ରନ୍ଥ ଡିଷ୍ଟ୍ରିବ୍ୟୁସନ୍ କରୁଛି, ଖରାତରା ବୋଲିକି, ଯେଉଁ ଖରାତରା ବୋଲିକି କେତେ କଷ୍ଟ ସେ ଯେଉଁ ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରାଯାଉଛି, ଆଉ କ'ଣ ସେ କଷ୍ଟ କିଛି ମୂଲ୍ୟ ନାହିଁ? କ'ଣ ଭଗବାନ ଦେବେନି ସେ ଫଳ? ଦେବେ। ତାହେଲେ ଆମେ ସେ ଫଳ କାହିଁକି ପାଉନେ, ବା ପାଇବା ପାଇଁ କାହିଁକି ଉପଯୁକ୍ତ ହେଇପାରୁନେ କହିଲେ ଦେଖିବା କ'ଣ? ଆମେ ତ ସେବାରେ କଷ୍ଟ ସହୁଛେ ନା, କିନ୍ତୁ ସେ ଫଳଟା ଆମକୁ ମିଳିବ କି ନାହିଁ ଗ୍ୟାରେଣ୍ଟି ନାହିଁ, କାହିଁକି ମିଳିବନି? ସବୁ ଭକ୍ତ ତ ସେବା କଷ୍ଟ ସହୁଛନ୍ତି, କିନ୍ତୁ ଆମ ପାଇଁ ମୁକୁଟ ରଖିଛନ୍ତି କି ନାହିଁ ଭଗବାନ? ରଖିଛନ୍ତି ନା ନାହିଁ କୁହନ୍ତୁ, ମୁକୁଟ ରଖିଛନ୍ତି? ପିନ୍ଧେଇବେ? ଜମା ପିନ୍ଧେଇବେନି ଆମକୁ, କାହିଁକି ଜାଣିଛନ୍ତି? ଆର ଆମେ ସେବାଟା କରୁଛେ, ପରିଶ୍ରମ କରୁଛେ, ଯାହା କିଛି କରୁଛେ, କଷ୍ଟ ସହୁଛେ, କ'ଣ ଶେଷରେ ମୁକୁଟ ପିନ୍ଧିବା ପାଇଁ ସହୁଛେ? ଫଳଟା ମୋତେ ବର୍ତ୍ତମାନ ଦରକାର, ଆମେ ମାଗୁଛେ ସେୟା, ଆମେ ଭକ୍ତି ଫଳ ମାଗୁନେ, ଭୌତିକ ଫଳ ପାଇଁ ଆମେ ଡିମାଣ୍ଡ କରୁଛେ। ତାହେଲେ ଆମେ ଭକ୍ତ ହେଲେ କି? ପ୍ରହ୍ଲାଦ ମହାରାଜ ଭାଷାରେ କ'ଣ ହେଲା ସିଏ, ବଣିକ, ସିଏ ତ ବେପାରୀ ହେଇଗଲା, ଆଉ ତୁମେ ପରିଶ୍ରମ କରୁଛ, ଫଳ ପାଇଗଲ, ଅସୁବିଧା କ'ଣ ଅଛି? ଆଉ ଭକ୍ତି କୁଆଡ଼େ ହେବ? ଆଉ ମୁକୁଟ କେଉଁଠୁ ପିନ୍ଧେଇବ ଆମ ତୁମ ପାଇଁ? ସେ ମୁକୁଟ ରହିଲା ତାଙ୍କ ପାଖରେ, ସେ ମୁକୁଟ ସିଏ ପିନ୍ଧେଇବନି। ଆମେ ତ ପରିଶ୍ରମ କଲେ ସେବା କରୁଛେ, ଠିକ୍ ଅଛି ପରିଶ୍ରମ କରୁଛେ, ଡିମାଣ୍ଡ ତ କରୁଛେ ନା, ମୋତେ ଏଇଟା ଦରକାର, ଏ ମୁଁ ଏହା କରୁଛି, ମୋତେ ମୁଁ ଏଇଟା ନେବି, ମୁଁ ଏଇଟା କରିବି, ଆଉ ତୁମେ ଡିମାଣ୍ଡ କରୁଛ, ତୁମେ ନେଲ, ଅସୁବିଧା କ'ଣ ଅଛି? ନେଉ ନା, କିଏ ମନା କରୁଛି? ଯିଏ ଯାହା କରୁଛି ସେ ଯଦି ଡିମାଣ୍ଡ କରିକି ସେ ନେଉଛି, ତାହେଲେ ସେ ନେବ କିଛି, ସେ ଭକ୍ତିଟା କ'ଣ ହେଲା, ଟ୍ରାନ୍ସଫର୍ ହେଲା ସେଠି, ସେ ସେଇଟା କଲା ବୋଲି ସେଇଟା ପାଇଲା, ଅସୁବିଧା କ'ଣ? ବେପାର ହେଲା ଆଉ କ'ଣ ଅଛି? ଆଉ ସେତିକି ସେ କରିନଥାନ୍ତା, ଏଇ ବାହାରେ ବାହାରେ ସେ ସେତିକି କରିଥାନ୍ତା, ପରିଶ୍ରମ କରିଛି, କିଛି ଫଳ ପାଇଥାନ୍ତା। ବର୍ତ୍ତମାନ ଏଠି ସେ ପରିଶ୍ରମ କରୁଛି, ସେ ଦାବି କରୁଛି, ମୁଁ ଏଇଟା ପାଇବି, ପାଅ। ଆଉ ମୁକୁଟ କେଉଁଠି ପିନ୍ଧିବ ସେ ଭଗବାନଙ୍କର? ଭଗବାନ ତା ପାଇଁ ମୁକୁଟ ପିନ୍ଧେଇବେ ନା? ଜମା ନୁହଁ, ମୁକୁଟକୁ ରଖିଦେବେ ଲୁଚେଇକି, ଏଇଟା ସତ୍ୟ। ଆପଣ ବିଚାର କରୁନାହାନ୍ତି, କେଉଁ ଦୃଷ୍ଟିକୋଣଟାକୁ ବିଚାର କରି କରନ୍ତୁ। ସେଇଥିପାଇଁ କୁହାହେଇଛି ନା, ନିଃସ୍ୱାର୍ଥ ସେବା, ନିଷ୍କାମ ସେବା କାହିଁକି କୁହାହେଲା? ନିଷ୍କାମ ସେବା ଏଇଥିପାଇଁ କୁହାହେଲା, ସେବା ଆମେ କରୁଛେ, କୌଣସି କାମ ନାହିଁ, ଆମେ ସେବା କରୁଛୁ ବୋଲି ସେବାର ଗୋଟେ ଅଭିମାନ ରହିଲା ଆଉ। ଏ ତ ଆସିବ, ଏଇଠି ଆସିବ, ଅମାନିନା ମାନ ଦିନ ସେଇଟା ଆସିବ, ସିଏ ତ ବୋଧେ ଗୁଣ୍ଡିଚା ପରେ ବା ବାହୁଡ଼ା ପରେ ଯାଇକି ସିଏ ଆସିବ କି କ'ଣ? ଆଉ ତ ଏଇ ଦୁଇ ତିନି ଦିନ ଏଇଟା ଚାଲିବ, ଆଉ କେତେ ଦିନ ରହିଲା? ଆଜି, କାଲି, ପହରଦିନ, ଦୁଇ ଦିନ, ଆଜି ତ ପ୍ରାୟ ସରିଲାଣି, ଆଉ ଦୁଇ ଦିନ, ଆଉ ଦୁଇ ଦିନ ତ ଏଇ ତରରିବ ସହିଷ୍ଣୁ ହିଁ ଚାଲିବେ, ଇଏ ବି ସରିବେ କି ନାହିଁ ଦେଖନ୍ତୁ କ'ଣ ହେଉଛି। ଏ ତ ପ୍ରଭୁ ଆଜି ପଚାରୁଥିଲେ, ପ୍ରଭୁ କେଉଁ ଯାଇ ଗଲାଣି? ପ୍ରଭୁ ତ ଜଗନ୍ନାଥ ସେବା ରହିଯାଉଛନ୍ତି, ପଚାରିଲେ ପ୍ରଭୁ କେଉଁ ଯାଇ ଗଲାଣି? ମୁଁ କହିଲି ଆପଣ ଚିନ୍ତା କରନ୍ତୁନି, ଆପଣ ଲେଖିବା ପାଇଁ ପରିଶ୍ରମ ନାହିଁ, ଇଏ ଚାଲିବ ଆହୁରି। ପ୍ରଭୁ ଆଜି ଜିଜ୍ଞାସା କରିଥିଲି, ପ୍ରଭୁ କୋଚ୍ ହେଇଗଲାଣି? ମୁଁ କହିଲି ଗୋଟେ ଷ୍ଟେପ୍ରେ ଅଛି, ଆପଣ ଚିନ୍ତା କରୁଥିଲେ ଆପଣଙ୍କ ପାଇଁ ସମସ୍ୟା ନାହିଁ, ଏ ବି ରହିଲା ପୁଣି 10 ଦିନ ପରେ ଯାହା ହେବ। କ'ଣ କହୁଥିଲି, ହଁ ଆମେ ସେବା କରୁଛେ, ସେବା କରିକି ଆମେ ଡିମାଣ୍ଡ କରିଦେଉଛେ ନା, ଆମେ ସହୁଛେ କିନ୍ତୁ ସହିକି ଆମେ ନିଷ୍କାମ ଭାବେ ସହୁନେ, ସହୁଛେ ବୋଲି ଆମେ ଦାବି କରୁଛେ, ମୁଁ ଏତେ ପରିଶ୍ରମ କରିଛି ମୋତେ ଏଇଟା ମିଳିବା ଦରକାର, ନେଇଯାଅ କହୁଛି। ଭଗବାନଙ୍କ ପାଇଁ କ'ଣ ଅଭାବ ଅଛି? ଭଗବାନଙ୍କ ରାଜ୍ୟରେ ଭଗବାନଙ୍କ ପାଇଁ କୌଣସି ଅଭାବ ନାହିଁ, ଆମେ ଯାହା ଡିମାଣ୍ଡ କରିବା ସେ ଦେଇଦେବେ, କି ତାଙ୍କ ପାଇଁ କିଛି ଅସମ୍ଭବ ନାହିଁ। ଆମେ କେଉଁ ବସ୍ତୁ ଡିମାଣ୍ଡ କରିବା? ଆମେ ସେଭଳି ବସ୍ତୁ ଡିମାଣ୍ଡ କରୁନେ ଯେଉଁଭଳି ବସ୍ତୁ ଡିମାଣ୍ଡ କରିଥିଲେ ଧ୍ରୁବ ମହାରାଜ। ଧ୍ରୁବ ମହାରାଜ ଯେଉଁଭଳି ବସ୍ତୁ ଡିମାଣ୍ଡ କରିଥିଲେ ଆମେ କ'ଣ ସେଭଳି ଡିମାଣ୍ଡ କରୁଛେ? କେହି କେହି ତ ଡିମାଣ୍ଡ କରୁନାହାନ୍ତି। ତାହେଲେ ଧ୍ରୁବ ମହାରାଜଙ୍କର ଡିମାଣ୍ଡକୁ ଯଦି ଭଗବାନ ଫୁଲଫିଲ୍ କରିପାରିଛନ୍ତି, ଆମର କ'ଣ ଡିମାଣ୍ଡ ଅଛି? କିଛି ନାହିଁ, ଆମର ଡିମାଣ୍ଡ ଫୁଲଫିଲ୍ ହେଇଯାଉଛି, ହବ। କିନ୍ତୁ ମୁକୁଟ ରହିଗଲା, ମୁଁ କେବଳ ମହାରାଜଙ୍କ କଥାକୁ କହୁଛି, ସ୍ୱୟଂ ମହାରାଜଙ୍କ କଥାକୁ, ଏଇଟା ସତ୍ୟ ମହାରାଜ କହିଛନ୍ତି ସତ୍ୟ। କିନ୍ତୁ ନିଷ୍କାମ ଭାବେ ଯଦି ସେବା କରୁଛି, କଷ୍ଟ ସହିଛି, ନିଷ୍କାମ ଭାବେ କଲେ ହବ ନା? କଷ୍ଟ ସହିତ ଜଣେ ଡିମାଣ୍ଡ କରୁଥିବ, ହବନି। ଯିଏ ସହିଛି କଷ୍ଟ ତା ପାଇଁ ମୁକୁଟ ସଜାଇ ରଖନ୍ତି ହରି, ଅନ୍ତକାଳେ ତାକୁ ପିନ୍ଧାଇ ଦିଅନ୍ତି ନିଜ ହସ୍ତେ ଚକ୍ରଧାରୀ। ଚକ୍ରଧାରୀ ତାକୁ ନିଜ ହସ୍ତରେ ପିନ୍ଧାଇ ଦେବେ, କାହିଁକି ନା ତାଙ୍କ ପାଇଁ କଷ୍ଟ ସହିଛି ନା, ନିଷ୍କାମ ଭାବେ କଷ୍ଟ ସହିଛି। ଦେଖୁନାହାନ୍ତି ପ୍ରଭୁପାଦ, ପ୍ରଭୁପାଦଙ୍କ ନିଜର କ'ଣ କିଛି ସ୍ୱାର୍ଥ ଥିଲା କି? ସେ ତାଙ୍କ ପାଇଁ କରିଥିଲେ, ଭଗବାନ ତାଙ୍କ ପାଇଁ କ'ଣ କରିଛନ୍ତି ଦେଖନ୍ତୁ। ଆଉ ଆମେ ନ ସହିଲେ ହବନି, ନଇବାକୁ ପଡ଼ିବ, ସହିବାକୁ ପଡ଼ିବ। ଗୁରୁଦେବ ସେ କଥା କୁହନ୍ତି, ଯେମିତି ଗୋଟେ ଉଦାହରଣ ନେଉନାହାନ୍ତି, ସମୁଦ୍ରରେ ସମସ୍ତେ ସ୍ନାନ କରିଛନ୍ତି, ଜୀବନରେ ତ ଥରେ ଅଧେ ସ୍ନାନ କରିଥିବେ ସମୁଦ୍ରରେ। ସମୁଦ୍ର ଲହଡ଼ି ଯେତେବେଳେ ଆସୁଛି, ଶେଷରେ ଆମେ ଯଦି ସହିବାନି କି ନଇବାନି କ'ଣ ହବ? କୁଆଡ଼େ ମୋଡ଼ିକି ଫୋପାଡ଼ିବ ତାର ହିସାବ ନାହିଁ, ଅଣ୍ଟା ଭାଙ୍ଗିଦେବ ଗାଧରେ ସେତେବେଳେ। ଏଇଟା ନଇବାକୁ ପଡ଼ିବ, ସହିବାକୁ ପଡ଼ିବ। ଆଉ ଇଏ ଜଗତର ସୁଅ ସେଭଳି ଚାଲିଛି ନା, ଆମେ କହିବା ମୁଁ କିଛି ସହିବିନି, ମୁଁ ନଇବିନି, ଠିଆ ହେଇଥା। ଠିଆ ହେଲେ ଓଡ଼ିଆରେ କଥା ଅଛି, ଡେଙ୍ଗା ମୁଣ୍ଡରେ ଠେଙ୍ଗା, ଜୟ ଶ୍ରୀ ଶ୍ରୀ ଅନିତା, ଜୟ ଶ୍ରୀ କୃଷ୍ଣ ବଳରାମ କି ଜୟ। ତେଣୁ ସମୁଦ୍ରରେ ଯେମିତି ଆମେ ସ୍ନାନ କରୁଛେ, ସେ ସମୟରେ କ'ଣ ହେଉଛି ଦେଖୁନାହାନ୍ତି, ଦୁଇଟି ଯାକ ତୃଣାନ୍ତ ବି ଶୁଣିଛନ, ନଇବା ପାଇଁ ପଡ଼ୁଛି, ନଇଲା ମାନେ କ'ଣ ହବ, ସେ ଲହଡ଼ି ଆସିବ କିନ୍ତୁ ସିଏ ଉପରେ ଚାଲିଯିବ। ଆଉ ଯଦି ଆମେ ଠିଆ ହେବା, ସେଠି ଛାତି ମେଲେଇକି ଯଦି ଠିଆ ହେବା, ପଛାଡ଼ିକି ସେଠି ପକେଇବ, ହଁ ଛାତି ଫଟେଇ ଦେବ, ନାକ କାନ ପାଣି ବସିବ, ସେ ଲୁଣି ପାଣି ଯାହା ହବ ଅବସ୍ଥା, ସମସ୍ତଙ୍କର ତ ଅନୁଭବ ଥିବ, ଆଉ କହିବା ଆବଶ୍ୟକ ନାହିଁ। ଇଏ ହେଉଛି ଆମ ପାଇଁ ଶିକ୍ଷା। ତେଣୁ ଏଠି କହିବା ତାତ୍ପର୍ଯ୍ୟ କ'ଣ, ଆଉ ବିଶେଷ କରି ପ୍ରତିକୂଳ ସମୟରେ ନଇଁ ପଡ଼ିବାଟା ଭଲ, ପ୍ରତିକୂଳ ସମୟରେ ନଇଁ ପଡ଼ିବା ଭଲ। ଆଚ୍ଛା, ଆମ ପାଇଁ କାଳ କେତେବେଳେ ଅନୁକୂଳ ତାହେଲେ କୁହନ୍ତୁ? ଆମ ପାଇଁ ତ ସବୁ ସମୟରେ ପ୍ରତିକୂଳ କହିଲେ ଚଳେ। ତେଣୁ ସାଧକମାନଙ୍କ ପାଇଁ ସବୁ ସମୟରେ ନଇଁକି ରହିବା ହେଉଛି ଭଲ, ଆଉ ସବୁ ସମୟରେ ସହିବା ହେଉଛି ଭଲ। ଆମେ କ'ଣ କୁହାଯିବ, ଆମେ ଠିକ୍ କଥା କହୁଥାଇ ପାରୁ, ଯେମିତି ଆମେ ବିଚାର କରୁଛେ ମୁଁ ଠିକ୍ କଥା କହୁଛି, ଯିଏ ବି କହୁଛି ପ୍ରବଚନ କଥା କହୁନି, ଆମର ବ୍ୟବହାରିକ ଜୀବନ କଥା କହୁଛି। ଭକ୍ତି ମାର୍ଗରେ ଆମେ ଆଶ୍ରମବାସ କରିଛେ, ବା ଯେଉଁମାନେ ଭକ୍ତ ଅଛନ୍ତି ବାହାରେ, ପରସ୍ପର ଭିତରେ ଯେତେବେଳେ ସେମାନେ ଆଲୋଚନା କରନ୍ତି, ଯାହା ସେମାନେ ବିଚାର କରନ୍ତି ଆମେ ଠିକ୍ କଥା କହୁଛୁ। ଆରେ ସମସ୍ତେ ତ ଠିକ୍ କଥା କହୁଛନ୍ତି, ନିଜ ନିଜ ଭାବରେ ତ ସମସ୍ତେ ଠିକ୍ ଅଛନ୍ତି, କିଏ ତ ବିଚାର କରୁନାହାନ୍ତି ମୁଁ ଭୁଲ କହୁଛି ବୋଲି। ଆମେ ଠିକ୍ କହୁଥାଇପାରୁ, କିନ୍ତୁ ଆମେ ସହିପାରୁଛେ କି? ଯଦି ସହିପାରୁଛେ ତାହେଲେ ଭଗବାନଙ୍କର ପ୍ରିୟ ହବା, ନଚେତ ହବାନି। ସେଥିପାଇଁ ଭଗବାନ ଏଠି ତୁଳନା ଦେଇ କହୁଛନ୍ତି କାହା ସହିତ, ତରର ଇବ ସହିଷ୍ଣୁନା, ତରୁ ଭଳି ବୃକ୍ଷ ଭଳି ସହିବା ପାଇଁ ପଡ଼ିବ। ଭଗବାନଙ୍କ ମୁହଁରେ ଇଏ କଥା ଦୁଇ ସମୟରେ ଆସିଛି, ଏଠି ଚୈତନ୍ୟ ମହାପ୍ରଭୁଙ୍କ ମୁହଁରେ ଆସିଲା, ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରେ ମଧ୍ୟ ଆସିଥିଲା। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗୋଚାଳନ କରିବା ପାଇଁ ଯାଇଛନ୍ତି ସଖାମାନଙ୍କ ସହିତ ଯାଆନ୍ତି, ଶେଷରେ ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି, ଦେଖନ୍ତୁ ତାଙ୍କ ସଖାମାନଙ୍କୁ କହୁଛନ୍ତି, ହେ ସ୍ତକ କୃଷ୍ଣ, ହେ ଅଂଶ, ହେ ସୀଦାମ, ହେ ସୁବଳ, ହେ ବିଶାଳ, ହେ ବୃଷଭ, ହେ ଉଜସ୍ୱିନ, ହେ ଦେବଶ୍ରେଷ୍ଠ, ହେ ଦେବପ୍ରସ୍ଥ, ହେ ବରୁଥବ, ଏସବୁ ସଖାମାନଙ୍କ ନାମକୁ ଉଚ୍ଚାରଣ କରି ଡାକୁଛନ୍ତି, ଡାକି କହୁଛନ୍ତି ଦେଖ ଦେଖ, ଏଇ ଭାବ କହୁଛନ୍ତି, ତରରି ବସ ଇଷ୍ଣୁନା, ଦେଖ ଏ ବୃକ୍ଷମାନଙ୍କୁ। ପଶ୍ୟତେ ତାନ୍ ମହାଭାଗନ୍ ପରାର୍ଥେ କାନ୍ତ ଜୀବିନମ୍, ଭଗବାନ ଶ୍ରୀକୃଷ୍ଣ ନିଜ ମୁଖରେ କହୁଛନ୍ତି ଦଶମ ସ୍କନ୍ଦ 22 ଅଧ୍ୟାୟ 32 ନମ୍ବର ଶ୍ଳୋକ, ପଶ୍ୟତ ଏତାନ୍ ମହାଭାଗାନ୍ ପଶ୍ୟତ, ଦେଖ ଦେଖ ଏମାନଙ୍କୁ ପାଇଲେ, ପଶ୍ୟତ ଏତାନ୍ ମହାଭାଗାନ୍ ପରାର୍ଥେ ଏକାନ୍ତ ଜୀବିତାନ୍, ପରାର୍ଥେ ଏମାନେ ବଞ୍ଚିଛନ୍ତି କ'ଣ ପାଇଁ, ପରାର୍ଥେ ପରବ ପାଇଁ, ଆମେ ବଞ୍ଚିଛେ କ'ଣ ପାଇଁ, ଆସୁଛେ କ'ଣ, ଆଉ କ'ଣ ପାଇଁ କୁହାହେଲା ବୃକ୍ଷ ସହିତ, ଏମାନେ ପରାର୍ଥେ, ସେଥିପାଇଁ ଭଗବାନଙ୍କର ମୁଖରୁ ଆସୁଛି ଏ କଥା, ପଶ୍ୟତ ଏତାନ୍ ମହାଭାଗ ପରାର୍ଥେ ଏକାନ୍ତ ଜୀବିତାନ୍, ପର ଅର୍ଥରେ ପରଙ୍କ କଲ୍ୟାଣ ପାଇଁ ଏଇଭଳି ରହିଛନ୍ତି। ବିଶ୍ୱନାଥ ଚକ୍ର ଠାକୁର ଗୋଟେ ସୁନ୍ଦର ଉଦାହରଣ ଦେଉଛନ୍ତି, ସୁନ୍ଦର ତୁଳନା ଦେଉଛନ୍ତି। ଚକ୍ରବିପାଦ ହେଉଛନ୍ତି ଆମର ରସିକ ଆଚାର୍ଯ୍ୟ, ବହୁତ ସୁନ୍ଦର ସେ ଉଦାହରଣ ଦେଇ କହୁଛନ୍ତି, ଦେଖନ୍ତୁ କେତେ ସୁନ୍ଦର ତାଙ୍କ ଟିକାରେ କହିଲେ, ବରଂ ଉଦାର ବୃକ୍ଷ ଜନୁ ଅପି ଜନ୍ମ ସଦ୍ଭି ପ୍ରାର୍ଥ୍ୟଂ, ସଦ୍ଭି ସାଧୁମାନେ ବରଂ ଉଦାର ବୃକ୍ଷ ଭଳି ଜନ୍ମ ନେବା ପାଇଁ ଚାହାନ୍ତି। କାହିଁକି ବୃକ୍ଷ ହେଉଛି ଉଦାର, ସବୁ ସହୁଛି ନା, ବରଂ ଉଦାର ବୃକ୍ଷ ଜନୁ ଅପି ଜନ୍ମ ସଦ୍ଭି ପ୍ରାର୍ଥ୍ୟଂ, ବରଂ ଉଦାର ବୃକ୍ଷ ଜନ୍ମ ମିଳୁ, ସାଧୁମାନେ ଏଇଟା ପ୍ରାର୍ଥନା କରୁଛନ୍ତି। ନତୁ କୃପଣ କର୍ମୀ ବିପ୍ରଜାତା ବିତିମ୍ ଅଥଂ ଜ୍ଞାପୟିତୁଂ ବୃକ୍ଷାନ୍ ସ୍ତୌତି, ବୃକ୍ଷମାନଙ୍କୁ ସ୍ତୁତି କରିକି ଏଥିପାଇଁ କୁହାଯାଉଛି। ଅର୍ଥାତ୍ ସାଧୁମାନେ ବରଂ ସେମାନେ କ'ଣ ଚାହାନ୍ତି ନା, ଉଦାର ବୃକ୍ଷ ଜନ୍ମ ପାଇବା ପାଇଁ, କିନ୍ତୁ କୃପଣ ବିପ୍ରସର ପାଇବା ପାଇଁ ମଧ୍ୟ ଚାହୁଁନାହାନ୍ତି। ବର୍ଣ୍ଣାନାଂ ବ୍ରାହ୍ମଣ ଗୁରୁ କୁହାଯାଇଛି ନା, ବର୍ଣ୍ଣମାନଙ୍କ ଭିତରେ ବ୍ରାହ୍ମଣ ହେଉଛି ଗୁରୁ ଶ୍ରେଷ୍ଠ। ବ୍ରାହ୍ମଣର ବିପଦ କ'ଣ, ତିଲରାମ୍ରୁ ବ୍ରାହ୍ମଣର ବିପଦ କ'ଣ, କୃପଣ, ଏସବୁ କଥା କହୁଛନ୍ତି। ନ ତୁ କୃପଣ କର୍ମୀ ବିପ୍ର, ବ୍ରାହ୍ମଣ ହେଇଥିବ କୃପଣ କାର୍ଯ୍ୟ କରୁଥିବ, ସେଇଭଳି ଜନ୍ମ ଆବଶ୍ୟକ ନାହିଁ, କାରଣ ବ୍ରାହ୍ମଣ ବି ହେଉଛନ୍ତି କ'ଣ, ବୃକ୍ଷ ଯେମିତି ପରୋପକାରୀ, ବ୍ରାହ୍ମଣ ସେମିତି କ'ଣ, ବ୍ରାହ୍ମଣ କ'ଣ, ବ୍ରାହ୍ମଣ ମଧ୍ୟ ପରୋପକାରୀ। ବ୍ରାହ୍ମଣ ପା ଚାରି ବର୍ଣ୍ଣର ସେ ହେଲେ ଗୁରୁ, ସେ ସମସ୍ତଙ୍କର ଉପକାର କରିବେ, ଯଦି ଉପକାର କରୁନାହାନ୍ତି ତାହେଲେ ସେ ବ୍ରାହ୍ମଣ ନୁହନ୍ତି। ମୁଁ କହୁନି, ଶାସ୍ତ୍ର କହୁଛି, ବ୍ରାହ୍ମଣମାନେ ଯିଏ ଶୁଣୁଥିବେ ସେ ହୁଏତ ଖରାପ ଭାବ ଥାଇପାରନ୍ତି, ଏଇଟା ସିଦ୍ଧାନ୍ତ ହେଲେ କହୁଛନ୍ତି, ବୃକ୍ଷ ଯେମିତି ସହୁଛି ସେମିତି ସେ ବରଂ ଆମେ ସେଇ ଜନ୍ମ ପାଇବୁ। ଆଉ ଦେଖୁନା, ଯିଏ ଯେତେ ସହୁଛି, ଯେମିତି ଆମର ଉଦାହରଣ ଦିଆଯାଏ, ମୃଦଙ୍ଗ ଅଛି ସେଇଠି, ମୃଦଙ୍ଗ ସହୁଛି ନା ନାହିଁ, କ'ଣ ସହୁଛି, ଯେତେ ଜୋରରେ ମାଡ଼ ସହୁଛି ସେତେ ଜୋରରେ ଭଲ ଆବାଜ ଦେଉଛି ନା, ଆଉ ଦେଖୁନାହାନ୍ତି କ'ଣ କଥା ହେବା। ପୁଣି କେଉଁ ମୃଦଙ୍ଗ, ଯିଏ ଯେତେ ପାକଳ କ'ଣ ତା ଯେଉଁ କ'ଣ କୁହନ୍ତି ମୁଁ ଜାଣିନି, ସେକିକି ଯାହାକୁ କ'ଣ ଗଛ ଡାଇଡ଼ କରା ହେଇଥିବ, ସେକା ହେଇଥିବ, କ'ଣ ତାର ଭାଷା ହବ ମୁଁ ଜାଣିନି, ହଁ ପିଟା ହେ କ'ଣ ଭିଡ଼ା ହେଇଥିବ, ତାର ଯେଉଁ ଗରମ ହେଇକି କ'ଣ ତାକୁ କୁହନ୍ତି ସେକା ହେଇକି ରଖା ହେଇଥିବ, ସିଏ ସେତେ ମାଡ଼ ସହିବ, ମାଡ଼ ସହିକି ଭଲ ଆବାଜ ଦେବ। ସାଧୁ ସେୟା, ଯାହା ସାଧନ ଠିକ ଥିବ, ଯାହାର ଭଜନ ସାଧନ ଠିକ ଥିବ, ଯିଏ ନିଜକୁ ସେଭଳି କ'ଣ ପ୍ରସ୍ତୁତ କରିଥିବ ସିଏ ସହିପାରିବ, ଆଉ ଯିଏ ସହିପାରିବ ତା ତେଜଟା ସେତେ ବଢ଼ିବ, ଆଉ ଯିଏ ଯେତେ ସହିପାରିବ ତା ଗୁଣଟା ସେତେ ବିକଶିତ ହେବ, ଯିଏ ଯେତେ ସହିପାରିବ ସେ ଭଗବାନଙ୍କ ସେତେ ନିକଟତର ହେବ, ଆଉ ଯିଏ ଯେତେ ସହିପାରିବ ତା ପାଇଁ ଭଗବାନ ମୁକୁଟ ରଖିଛନ୍ତି। ଆମେ ଯଦି ସହିପାରୁନେ ମୁକୁଟ ଆସିବନି, ମୁକୁଟ ରହିଲା ତାଙ୍କ ପାଖରେ, ସେ କାଇଁ ମୁକୁଟଟା ସାଧାରଣ ବ୍ୟକ୍ତିକୁ ଦେବେ କହୁନାହାନ୍ତି, ମୁକୁଟକୁ ପିନ୍ଧେଇ ମାନେ ସେ ସହିଥିବା ଦରକାର ନା, ପ୍ରହ୍ଲାଦ ମହାରାଜ ମୁକୁଟ ପିନ୍ଧା ହେଲା, ଆଉ ପ୍ରହ୍ଲାଦ ସହିଥିଲେ ନା, ସହିଥିଲେ କି ନାହିଁ, ବିପଦକୁ ବିପଦ ସହିନଥିଲେ, ମୃତ୍ୟୁକୁ ସହୁଥିଲେ, ମୃତ୍ୟୁକୁ ସାମ୍ନା କରୁଥିଲେ। ଆମକୁ ତ ସେଭଳି ମୃତ୍ୟୁ କେହି ଦଣ୍ଡ ଦେଉନାହାନ୍ତି, ଆମେ ବାକ୍ୟ ସହିପାରୁନେ, ମୃତ୍ୟୁ କ'ଣ ସହିବା, ମୃତ୍ୟୁ ଦଣ୍ଡ କଥା ଟିକେ ସହିପାରୁନେ, ମୃଦଙ୍ଗ ଏଭଳି ମାଡ଼ ଖାଇକି ଶବ୍ଦ ଭଲ ଶବ୍ଦ ଦେଉଛି। ଗୋଟେ ଶ୍ଳୋକ ଅଛି, ମୁଁ ଶ୍ଳୋକଟା ଖୋଜିଲି ଆଜି ପାଇଲିନି କେଉଁଠି, ସାଧୁମାନେ କେମିତି ସହନ୍ତି, ସାଧୁ ସେଭଳି ଗୋଟେ ଉଦାହରଣ ଦିଆଯାଇଛି, ଯେମିତି ଆଖୁ, ଆଖୁକୁ କ'ଣ କରାଯାଏ, ପେଡ଼ାଯାଏ, ଆଖୁକୁ ପେଡ଼ିଲେ କ'ଣ ବାହାରେ ତା ଭିତରୁ, ହଁ ସାଧୁଙ୍କୁ ଯେତେ କଷ୍ଟ ଦେବେ ସେ କେବେ ଉତ୍କ୍ଷିପ୍ତ ହେବେନି, ସେ ବରଂ କ'ଣ କରିବେ, ତାଙ୍କ ଭାଷାରୁ କେବେ ବିଚଳିତ ହେବେନି, ମାନେ ପଥଭ୍ରଷ୍ଟ ହେବେନି ସେ ସେ ସେଇଭଳି ମଧୁର କଥା ହିଁ କହିବେ। ତାହେଲେ କୁହନ୍ତୁ ଆମେ ସାଧୁ ହେଇଛେ, ନିଜକୁ ନିଜ ବିଚାର କରିଦେବା ଉଚିତ, କାହାକୁ ଆମେ କହିବାନି। ତା ଆମକୁ ସେ ସ୍ଥିତିକୁ ଯିବା ପାଇଁ କେତେ ଜନ୍ମ ଲାଗିବ ବିଚାର କରନ୍ତୁ। ନାମ କରୁଛେ ବହୁତ ବଡ଼ ସାଧନ, ନାମଟା ଭଲ, ନାମ ତ କଳିଯୁଗ ଯୁଗ ଧର ଆମେ କରୁଛେ, ବିଲକୁଲ ନ କରିବା ଅପେକ୍ଷା ଆମେ କରୁଛେ, ଗୋଟେ ଭଲ ଷ୍ଟେଜ୍ରେ ଅଛେ। କିନ୍ତୁ କରିବା ଭିତରେ ଯେଉଁ ରହିଲା କ୍ୟାଟାଗୋରି ସବୁ ରହିଛି, ସେ କ୍ୟାଟାଗୋରି ଭିତରେ ଯଦି ବିଚାର କରେ ଯେ ଆମେ କେଉଁ ଷ୍ଟେଜ୍ରେ ଅଛେ, ସବୁଠୁ ତଳେ ଅଛେ। କେବେ ଆମେ ଯିବା ସେ ଷ୍ଟେଜ୍ ଫାର୍ଷ୍ଟ କ୍ଲାସ୍ରେ କେବେ ରହିବା କେହି କହିପାରିବାନି, କେବେ ରହିବା କେବଳ ସାଧୁଗୁରୁଙ୍କ କୃପାରେ ଯାହା କିଛି ରହିବା। ତେବେ ଆସନ୍ତାକାଲି ଆମେ ଶୁଣିବା ଅବଶିଷ୍ଟ ଏତେ କଥା ରହିବ। ଆଜି କିଛି ସମୟ ପୂର୍ବରୁ କଥା ବିଶ୍ରାମ ଦିଆଗଲା, କାହିଁକି କାରଣ ସବୁ ଭକ୍ତମାନଙ୍କୁ ନିବେଦନ, କିଛି ସମୟ ବସିକି ଆମେ ନାମ ସଂକୀର୍ତ୍ତନ କରିବା ପରମ ପୂଜ୍ୟ ଆମର ଶ୍ରୀସମତ ଭକ୍ତିଚାରୁ ମହାରାଜଙ୍କ ପାଇଁ ନାମ ସଂକୀର୍ତ୍ତନ କିଛି ସମୟ କୀର୍ତ୍ତନ କରିବା। ଯେହେତୁ ଆମର ନାମ ସଂକୀର୍ତ୍ତନ ଦିନବଳି ବି ଚାଲିଛନ୍ତି, କିନ୍ତୁ କ୍ଲାସ୍ରେ ଯେହେତୁ ବହୁତ ଭକ୍ତ ଦର୍ଶନ କରୁଛନ୍ତି ଅନଲାଇନ୍ରେ, ତେଣୁ ସେଇ ଭକ୍ତମାନେ ବି ବସିକି ନାମ ସଂକୀର୍ତ୍ତନ ଯଦି ଆମ ସହିତ କୀର୍ତ୍ତନ କରିପାରିବେ ତାହେଲେ ଭଲ। ଏ କୀର୍ତ୍ତନ ମହାରାଜଙ୍କ ଉଦ୍ଦେଶ୍ୟରେ କରାଯାଉଛି, କାରଣ ନାମ ସଂକୀର୍ତ୍ତନର ବଳ ହେଉଛି ବହୁତ ସର୍ବାଧିକ, ସବୁଠୁ ଶ୍ରେଷ୍ଠ ଶକ୍ତି ରହିଛି ନାମ ସଂକୀର୍ତ୍ତନରେ। ଶୁଣିଥିଲେ ନା, ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି, ସ୍ତତ୍ର ଅର୍ପିତା ନିୟମିତ ସ୍ମରଣୀୟ କାଳ। ତେଣୁ ଆମେ ମହାରାଜଙ୍କ ପାଇଁ କିଛି ସମୟ ନାମ ସଂକୀର୍ତ୍ତନ କରିବା, କଥା ରହିଲେ କଥା ପୁଣି ଆସନ୍ତାକାଲି ଶୁଣିବା। ତେବେ ସବୁ ଭକ୍ତମାନଙ୍କୁ ନିବେଦନ, ସମସ୍ତେ ପ୍ରେମର ସହିତ କିଛି ସମୟ ନାମ ସଂକୀର୍ତ୍ତନ କରିବା। କୋତାଳ ଠିକ ଅଛି, କଥାଟି ବିଶ୍ରାମ ଦେବା। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତି ବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଜୀ ମହାରାଜ କି ଭକ୍ତଭାବନ ଶୀଲ ଗୁରୁଦେବ କି ଯେ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ସମ୍ବେଦ ଗୌର ଭକ୍ତ ବୃନ୍ଦ କି ଏତା ଗୌର ପ୍ରେମାନନ୍ଦେ ହରି ହରି ବୋଲ ସମସ୍ତେ ଜୟ ଶ୍ରୀ ପ୍ରଭୁପାଦ, ସମସ୍ତେ ପ୍ରେମର ସହିତ ନାମ କରିବେ। ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବସାଧି ଗୌରଭକ୍ତ ବୃନ୍ଦ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବସାଧି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ ରାମ ହରେ ରାମ 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 ହରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ
ರಾಮ ರಾಮ ಹರೆ 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 ಕೃಷ್ಣ 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 ಹರೆ 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 ರಾಮ ಹರೆ ರಾಮ ಹರೆ ಕೃಷ್ಣ ಹರೆ ಕೃಷ್ಣ 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 ಹರೆ 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 ರಾಮ ಹರೆ ರಾಮ 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 ಹರೆ 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 ಕೃಷ್ಣ ಹರೆ ಕೃಷ್ಣ 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 ಹರೆ 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 ರಾಮ 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 ಹರೆ ಹರೆ ಕೃಷ್ಣ ಹರೆ ಕೃಷ್ಣ 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 ಹರೆ 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 ರಾಮ ಹರೆ ರಾಮ 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 ಹರೆ 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 ಕೃಷ್ಣ ಹರೆ ಕೃಷ್ಣ 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 ಹರೆ ರಾಮ ರಾಮ ಹರೆ ಹರೆ ಕೃಷ್ಣ ಹರೆ ಕೃಷ್ಣ 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 ಹರೆ 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 ರಾಮ ಹರೆ ರಾಮ 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 ಹರೆ 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 ಕೃಷ್ಣ ಹರೆ ರಾಮ ಹರೆ ರಾಮ ಹರೆ ಕೃಷ್ಣ ಹರೆ ಕೃಷ್ಣ 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 ಹರೆ 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 ರಾಮ ಹರೆ ರಾಮ 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 ಹರೆ 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 ಕೃಷ್ಣ ಹರೆ ಹರೆ ಕೃಷ್ಣ ಹರೆ ಕೃಷ್ಣ 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 ಹರೆ 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 ರಾಮ ಹರೆ ರಾಮ 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 ಹರೆ 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 ಕೃಷ್ಣ ಹರೆ ಹರೆ ಕೃಷ್ಣ ಹರೆ ಕೃಷ್ಣ 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 ಹರೆ 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 ರಾಮ ಹರೆ ರಾಮ 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 ಹರೆ 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 ಕೃಷ್ಣ ಕೃಷ್ಣ ಹರೆ 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 ರಾಮ ಹರೆ ರಾಮ ಹರೆ ಕೃಷ್ಣ ಹರೆ ಕೃಷ್ಣ 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 ಹರೆ 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 ರಾಮ ಹರೆ ರಾಮ 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 ಹರೆ 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 ಕೃಷ್ಣ ಹರೆ ಕೃಷ್ಣ ಕೃಷ್ಣ ಹರೆ 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 ರಾಮ ಹರೆ ಹರೆ
Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna, Krishna Hare Hare, Hare Rama, Hare Rama. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Rama, Hare Rama, Rama Rama, Hare Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna. Nitai Goranga, Nitai Goranga, Nitai Goranga, Gaur Hari, Nitai Goranga. Jai Sachinandana Gaur Hari, Jai Sachinandana Gaur Hari, Jai Sachinandana. Anadiya Bihari Gaur Hari, Karunavatar Prabhu Gaur Hari, Anadiya Bihari. Hai Bhakta Jana Pranadhana Gaur Hari, Mahamantra Pracharaka Gaur Hari. Gaura 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 Hari, Gaura 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 Hari, Gaura. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna. Krishna Balaram Jaya, Krishna Balaram, Krishna Balaram Jaya, Vrindavan Dham, Krishna Balaram Jaya. Jaya Jagannath, Jaya Balade, Jaya Mashubhadra, Jaya Sudarshan. Jagannath Swami Nayana Patagami, Nayana Patagami Bhavatu Me. Jagannath Swami Nayana Nitai Gaur Hari Bol, Hari Bol, Hari Bol, Hari Bol, Hari Bol. Jai Jaya Prabhupada, 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 Prabhupada. Jai Jaya Gurudev, 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 Gurudev.
जय भुवन मंगलम हरि नाम संकीर्तन की जय संकीर्तन प्रवर्तक शिष्यमन चैतन्य महाप्रभु की जय परम दयाल शिष्य नित्यानंद प्रभु की जय प्रभु श्री श्री जगन्नाथ बलदेव सुभद्रा महारानी की जय श्री श्री मद भक्ति चारु स्वामी महाराज की जय अनंत कोटि वैष्णव वृंद की संवेद गौर भक्त वृंद की निताई गौर प्रमानंदे हरि हरि बोल।